ॐ नमो भगवते वासुदेवाय। श्रीमद्भागवतम दशम स्कंद 42 अध्याय ना 43 अध्याय 43 अध्याय श्लोक 1। श्री शुक उवाच अथ कृष्ण च रामश्च अथ कृष्ण च रामश्च क्रूतशौचौ परन्तप मल्लदुन्दुभिर्निर्घोषं श्रुत्वा द्रष्टुम् उपेयतुः अथ कृष्ण च रामश्च क्रूतशौचौ परन्तप मल्लदुन्दुभिर्निर्घोषं श्रुत्वा द्रष्टुमुपेयतुः। तेणु दशम स्कंद 43 अध्याय ଆମେ ଗତକାଲି ଦଶମ ସ୍କନ୍ଦ 42 ଅଧ୍ୟାୟ ଶେଷ କରିଥିଲେ। ଗତକାଲି ଆମେ କହିଥିଲେ କିଭଳି ମଥୁରାର ଯେଉଁ ରଙ୍ଗ ମଞ୍ଚ ରଙ୍ଗ ସ୍ଥାନ ରହିଛି ସେଠାରେ ସମସ୍ତେ ଆସି ହାଜର ଯାଇଥିଲେ। ଆପଣମାନଙ୍କୁ କୁହାଯାଇଥିଲା ସିଟ୍ ନେବା ପାଇଁ ନେଇ ମିଳିଗଲା। କାନାଡ଼ାର ଲୋକମାନେ ବୁକ୍ କରିସାରିଲେଣି। ତେଣୁ ବର୍ତ୍ତମାନ ଆମେ ବର୍ତ୍ତମାନ ମଥୁରାକୁ ଚାଲିଯିବା ଷ୍ଟାଡ଼ିୟମକୁ। ସେଇଠି ବର୍ତ୍ତମାନ କଥା ହେବ, କଥା ଚାଲିବ ବର୍ତ୍ତମାନ ସେଠିକାର କଥା। ତେଣୁ ଏଇ ଦଶମ ସ୍କନ୍ଧ 43 ଅଧ୍ୟାୟ, ଏଇ ଅଧ୍ୟାୟରେ 40 ଶ୍ଲୋକ ଅଛନ୍ତି। ଆମେ 1-14 ଏଇ 14 ଶ୍ଲୋକରେ କୃଷ୍ଣ ଭଗବାନ କିଭଳି ଭାବରେ କୁବଳିଆ ପିଢ଼କୁ ବଦ୍ଧ କରୁଛନ୍ତି, ଏ ଅଧ୍ୟାୟର ଶୀର୍ଷକ ହେଉଛି କୁବଳିଆ ପିଢ଼ ବଦ୍ଧ। ତାପରେ 15-18 ଏଇ 4 ଶ୍ଲୋକରେ କୃଷ୍ଣ ଏବଂ ବଳରାମ ଏଇ ରଙ୍ଗମଞ୍ଚ ଭିତରୁ ପ୍ରବେଶ କରିବେ। 19-22 ଏଇ 4 ଶ୍ଲୋକରେ ମଥୁରାବାସୀମାନଙ୍କର କି ପ୍ରଭାବ, ଭଗବାନଙ୍କ ରୂପ ଦେଖି ମଥୁରାବାସୀମାନଙ୍କର କିଭଳି ଭାବରେ ବ୍ୟବହାର ବା ତାଙ୍କର ଚିନ୍ତାଧାରା ମନୋଭାବ ସବୁ ବର୍ଣ୍ଣନା କରାଯିବ। ଏବଂ 23-30 8 ଶ୍ଲୋକରେ ମଥୁରାବାସୀମାନେ ଖାଲି ମନୋଭାବ ବର୍ଣ୍ଣନା କରାଯିବ ତା ନୁହେଁ, ସେ କ'ଣ କଥା ହେଉଛନ୍ତି, ଭଗବାନଙ୍କ ବିଷୟରେ କ'ଣ ସବୁ କଥା ହେଉଛନ୍ତି ସେଇଟା ଆମେ ଶୁଣିବା। ଆମେ ଏଇଠି ରହିକି ମଧ୍ୟ ସେ ମଥୁରାବାସୀମାନଙ୍କ କଥା ଶୁଣିପାରିବା। ଆମେ ତ ସେଇଠି ଯାଇ ପହଞ୍ଚିଗଲେଣି, ଆଉ ସେଇଠି ଷ୍ଟାଡ଼ିୟମରେ ଅଛେ ବର୍ତ୍ତମାନ ଆଉ ଆମକୁ ବି ଶୁଭିବ କଥା। ଏବଂ 31-40 10 ଶ୍ଲୋକରେ ଭଗବାନ କୃଷ୍ଣ ଚାଣୁର କନ୍ଭରସେସନ୍ ହେବ, ଯୁଦ୍ଧ ହେବ ଆର ଅଧ୍ୟାୟରେ। ବର୍ତ୍ତମାନ କୃଷ୍ଣ ଚାଣୁର କଥା ହେବ, କୃଷ୍ଣ ଚାଣୁରଙ୍କର କଥା 10 ଶ୍ଲୋକରେ ଚାଣୁର କହିବେ କୃଷ୍ଣଙ୍କୁ। ଦେଖ ଏଇଭଳି ଭାବରେ 40 ଶ୍ଲୋକ ରହିଛନ୍ତି ମଥୁରା ଷ୍ଟାଡ଼ିୟମର କଥା। ଆପଣମାନେ ମଥୁରା ଷ୍ଟାଡ଼ିୟମକୁ ଚିନ୍ତା କରନ୍ତୁ, ସେଇଠି ରଙ୍ଗମଞ୍ଚରେ ଏଇସବୁ କଥା ଚାଲିଛି। ତେଣୁ ପ୍ରଥମେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅଥ ଶବ୍ଦରୁ ଆରମ୍ଭ କଲେ, କାହିଁକିନା ପୂର୍ବରୁ ଯେଉଁ କଥା ଚାଲିଥିଲା ଏଇଟା ଭିନ୍ନ ପ୍ରସଙ୍ଗ ଥିଲା, ବର୍ତ୍ତମାନ ଆଉ ଗୋଟେ ଭିନ୍ନ ପ୍ରସଙ୍ଗ ଆସିଗଲା, ତେଣୁ ଅଥ ଶବ୍ଦ ବ୍ୟବହାର କରାଗଲା। ଅଥରେ କୁହାଯାଉଛି ଅଥେତି ଉଷସି ପିତ୍ରାଧୀନ ଏଇ ଯେଉଁ ଶୁକଦେବ କହୁଛନ୍ତି କ'ଣ ନା ହେ ପରନ୍ତପ, ପରୀକ୍ଷିତକୁ ପରନ୍ତପ ବୋଲି କାହିଁ କହିଲେ ଆମେ ଶୁଣି କହିବା ସେଇଟା। ହେ ପରନ୍ତପ ଅଥ କହିଲେ ଅନନ୍ତରଂ କ୍ରୁତ ଶୌଚୌ, ଯେଉଁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଥିଲା, ଚତୁର୍ଦ୍ଦଶୀ ତିଥି ସରିଗଲା, ରାତ୍ରି ସରିଗଲା, ବର୍ତ୍ତମାନ ଚତୁର୍ଦ୍ଦଶୀ ଆରମ୍ଭ ହୋଇଗଲା। ତେଣୁ ଏଇ କୃତ ଶୌଚୌ ଭଗବାନ କ'ଣ କଲେ ନା ସମ୍ପାଦିତ କୃତ ଶୌଚକୃତୌ, ଭଗବାନଙ୍କ ଶୌଚକୃତ କ'ଣ ଅଛି, ଯାହା ହଉ ଭଗବାନ ଶୌଚକୃତ କରି ରାମ ଚ କୃଷ୍ଣ ଚ ବଳରାମ ଏବଂ କୃଷ୍ଣ ମଲ୍ଲ ଦୁନ୍ଦୁଭି ନିର୍ଘୋଷଂ ମଲ୍ଲତାଳମୟଂ ଦୁନ୍ଦୁଭି ଧ୍ୱନି ଆରମ୍ଭ ହୋଇଗଲାଣି, ଧ୍ୱନି ଆରମ୍ଭ ହୋଇଗଲାଣି, ଦୁନ୍ଦୁଭି କ'ଣ ଭେରି ଇତ୍ୟାଦି ସବୁ ବାଜୁଛି, ସେଇଟା ଶୁଭୁଲା। ଦୁନ୍ଦୁଭି ଧ୍ୱନି ଶ୍ରୁତ୍ୱା ଏଇଟାକୁ ଶୁଣିଲେ କୃଷ୍ଣ ଏବଂ ରାମ, ତେଣୁ ଦ୍ରଷ୍ଟୁଂ କହିଲେ ରଙ୍ଗ କ୍ରୀଡ଼ା ଅବଲୋକୟିତୁମ୍, ଭଗବାନଙ୍କର ଇଚ୍ଛା ହେଲା ସେଇ ରଙ୍ଗ କ୍ରୀଡ଼ାକୁ ଦେଖିବା ପାଇଁ ସ୍ଥାନକୁ। ଉପେୟତୁ ତ ସ୍ଥାନ ଜଗମତୁ, ଭଗବାନ ଇଚ୍ଛା କଲେ ଯିବା ପାଇଁ ସେ ସ୍ଥାନକୁ, ଅନ୍ୟମାନେ ସବୁ ଯାଇସାରିଲେଣି। ତେଣୁ ବର୍ତ୍ତମାନ ଭଗବାନ କୃଷ୍ଣ ଏବଂ ରାମ ବଳରାମ, ପ୍ରଥମ କୁହାଗଲା ରାମଚ କୃଷ୍ଣଶ୍ଚ, ନାଇଁ କି କ'ଣ କୁହାଗଲା, କୃଷ୍ଣଶ୍ଚ ପ୍ରଥମ କୃଷ୍ଣ ତାପରେ ରାମ। ତେଣୁ ଏଇ ଯେଉଁ ଭଗବାନ କୃଷ୍ଣ ଏବଂ ବଳରାମ ବର୍ତ୍ତମାନ ସନାତନ ଗୋସ୍ୱାମୀ କହୁଛନ୍ତି, ଅଥ ଇତି ମାଙ୍ଗଲ୍ୟେ, ଏ ମଙ୍ଗଳ ପ୍ରଦାନ କରିବ, ଯେଉଁମାନେ ଶୁଣିବେ ତାଙ୍କର ମଙ୍ଗଳ ହେବ, ଭଗବାନ ମଙ୍ଗଳମୟ, ଭଗବାନଙ୍କ ମଙ୍ଗଳମୟ ଲୀଳା ଶ୍ରବଣ ହେବ ବର୍ତ୍ତମାନ ଶୁଣିବା। ତେଣୁ ଦୁଷ୍ଟବଦ୍ଧ ଇଚ୍ଛା ନିଜ ଜନ ଚିତ୍ତାକର୍ଷଣାତ୍, ଭଗବାନ ବର୍ତ୍ତମାନ ଦୁଷ୍ଟକୁ ବଦ୍ଧ କରିବେ, ବର୍ତ୍ତମାନ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି କୁବଳେ ପିଢ଼କୁ ବଦ୍ଧ କରିଥିଲେ ନା, କୁବଳେ ପିଢ଼ ବଦ୍ଧ ତ ସରିଲା, ଏଇଟା ଏଇଟା କ'ଣ କୁବଳେ ପିଢ଼ ବଦ୍ଧ, କୁବଳେ ପିଢ଼ ବଦ୍ଧ କଲେ ପରା ହଁ ଆଚ୍ଛା ଆଚ୍ଛା ହଁ, କୁବଳା ପିଢ଼ା ପାଖକୁ ଯାଇନାହାନ୍ତି, ଯାଇନାହାନ୍ତି, କିନ୍ତୁ ଏମାନେ ସବୁ ଆସି ବସିଗଲେଣି, କୁବଳା ପିଢ଼ ତା'ର ସ୍ଥାନ ନେଇଗଲାଣି, ପୋଜିସନ୍ ନେଇଗଲାଣି। ତେଣୁ ଭକ୍ତ ଏଇ ଏଇ ଅଧ୍ୟାୟରେ କୁବଳା ପିଢ଼ ବଦ୍ଧ ବିଷୟରେ କୁହାଯିବ, ଯାହା ବି ହେଉ। ତେଣୁ ଦୁଷ୍ଟବଦ୍ଧ ବର୍ତ୍ତମାନ କୁବଳା ପିଢ଼କୁ ବଦ୍ଧ କରିବେ ଭଗବାନ ଇଚ୍ଛା, ନିଜ ଜନ ଚିତ୍ତାକର୍ଷଣାତ୍, ବହୁତ ମନୋହର ଲୀଳା କରିବେ, ହାତୀକୁ ଯେଉଁ ହତ୍ୟା କରିବେ, ଗୋଟେ ଗଜକୁ ଉଦ୍ଧାର କରିଥିଲେ ଆଉ ଗୋଟେ ଗଜକୁ ବଦ୍ଧ କରିବେ ଭଗବାନ, ଏ ଦୁଇଟା ଜାଗାରେ ଭଗବାନ ସମ। ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ। ଗଜରାଜକୁ ଉଦ୍ଧାର କରିଥିଲେ, ହାତୀଟା ଯେଉଁ ରହିଛି କୁମ୍ଭୀର ଦ୍ୱାରା ପୀଡ଼ିତ ହୋଇକରି 1000 ବର୍ଷ କାଳ, ଏଇ ଅଷ୍ଟମ ସ୍କନ୍ଧର କଥା ରହିଛି, କିନ୍ତୁ ଆଜି ଆଉ ଗୋଟେ ଗଜକୁ ଉଦ୍ଧାର କ'ଣ କରିବେ, ତାକୁ ବଦ୍ଧ କରିବେ, ବଦ୍ଧ କରି ମଧ୍ୟ ତାକୁ ଉଦ୍ଧାର କରିବେ। ତେଣୁ ଭଗବାନ ଏଇ ଯେଉଁ ହତ୍ୟା ବଦ୍ଧ କରିବେ, ଇଏ ଗୋଟେ ବହୁତ ଆଶ୍ଚର୍ଯ୍ୟ ଭାବରେ ଏସବୁ ଲୀଳା ହେବ, ଭଗବାନ ଲୀଳା କରିବେ, ଭଗବାନ ପାଇଁ ଏଇଟା ବଡ଼ କଥା ନୁହଁ, ବାଣିହାତିଆ ଖେଲ, ଭଗବାନ କେବଳ ଇଚ୍ଛା କରିଦେଇଥାନ୍ତେ କୁବଳା ବଦ୍ଧ ହେଉ କହିଥିଲେ କୁବଳା ବଦ୍ଧ ହୋଇଯାଇଥାନ୍ତା, କିନ୍ତୁ ନିଜ ଜନ ଚିତ୍ତାକର୍ଷଣାତ୍, ସେଠି ଯେଉଁମାନେ ମଥୁରା ସେଇ ରାଜରାସ୍ତାରେ ଯେଉଁମାନେ ଥିଲେ, ଯେଉଁମାନେ ଆହୁରି ଆସୁଛନ୍ତି ପ୍ରବେଶ କରିବେ ରଙ୍ଗମଞ୍ଚକୁ, ତେଣୁ ସେମାନେ ଏଇଠି ଦେଖିଦେଲେ, ତାଙ୍କର ସୌଭାଗ୍ୟ ଭଗବାନ ଏ ଯେଉଁ ଲୀଳା କରିବେ କୁବଳା ସହିତ, କୁବଳା ପିଢ଼ ନାଁରୁ ଜଣାପଡ଼ୁଛି କୁବଳା ପିଢ଼ର ଅର୍ଥ କ'ଣ। ତେଣୁ ଇଏ ଯେଉଁମାନେ ସବୁ ଦର୍ଶନ କରିବେ ଭଗବାନ ଭକ୍ତ ସବୁ, ସେମାନେ ନିଜ ଜନ ଚିତ୍ତାକର୍ଷଣାତ୍, ତାଙ୍କ ଚିତ୍ତକୁ ଆକର୍ଷଣ କରିବ ଏଭଳି ଲୀଳା କରିବେ ଭଗବାନ, ମନୋହର ଲୀଳା। କୃଷ୍ଣ ତୟା ସ୍ୱ ବନ୍ଧୁବର୍ଗ ରମଣାତ୍ ରାମ ଇତି, ଏ ଯେଉଁ ଶବ୍ଦ ବ୍ୟବହାର କରାଗଲା କୃଷ୍ଣ ଏବଂ ରାମ, ଏ ଶବ୍ଦରେ ଯେଉଁ ବ୍ୟବହାର କରାଯାଇଛି ତା'ର ସୁଖଦେବ ଗୋସ୍ୱାମୀଙ୍କର ଭାବ କ'ଣ ନା, କୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି ନିଜ ଜନ ଚିତ୍ତାକର୍ଷଣାତ୍, ଆକର୍ଷଣ କରୁଛନ୍ତି କୃଷ୍ଣ, ଆକର୍ଷିତ ଇତି କୃଷ୍ଣ, କାହାକୁ ଆକର୍ଷଣ କରିବା, ନିଜ ଜନ ଯେଉଁମାନେ ଭଗବାନଙ୍କ ଭକ୍ତ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କର ଗୋଟିଏ ନାମ ଏଇ ନେଉଛେ, ଏଇ ଯେଉଁ ଯାହାକୁ ହଉ ଏ ଯେଉଁ ନାମ ନେଉଛେ ଭଗବାନଙ୍କର, ସେଇ ନାମକୁ ସବୁବେଳେ ଜପ କରୁଛେ, କିଛି ପରିବର୍ତ୍ତନ କରୁନାହିଁ, ହେଲେ ମଧ୍ୟ ସେ ଚିତ୍ତକର୍ଷଣ କରୁଛନ୍ତି, ଏ ଭଗବାନଙ୍କର ଇଏ ହେଉଛି ସବୁବେଳେ ନିତ୍ୟ ନୂତନ ଭଗବାନ, ଗୋଟିଏ ନାମ କୃଷ୍ଣ, କିନ୍ତୁ ସେ ସବୁବେଳେ ନିତ୍ୟ ନୂତନ। ଯେତେ ଥର ଆମର ଯେମିତି ଯେଉଁମାନେ ଯେତେ ଶୁଦ୍ଧ ଭକ୍ତ ସେମାନେ ଏଇ ଭଗବାନଙ୍କ ନାମକୁ ଉଚ୍ଚାରଣ କରିବା ପାଇଁ ଭଗବାନ ପ୍ରାର୍ଥନା କରନ୍ତି, ପ୍ରଭୁ ମୋତେ ଗୋଟିଏ ଜିଭା ଦିଅନ୍ତୁ, ଆମେ ଗୋଟିଏ ଜିଭାରେ କ'ଣ ଉଚ୍ଚାରଣ କରିବା। ରୂପ ଗୋସ୍ୱାମୀ ବର୍ଣ୍ଣନା କରି ତୁଣ୍ଡେ ତାଣ୍ଡବିନୀ, ଏଇ ଯେଉଁ ଜିଭା ରହିଛି ସେ କହୁଛନ୍ତି ପ୍ରଭୁ ମୋତେ ଗୋଟିଏ ଏକ କୋଟି ଜିଭା ଦିଅନ୍ତୁ, ମୁଁ ଆପଣଙ୍କର ଗୁଣଗାନ କରିବି। ତେଣୁ ଇଏ କୃଷ୍ଣ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ପରୀକ୍ଷିତ ମହାରାଜଙ୍କୁ ଯେ ସମସ୍ତଙ୍କର ଯେଉଁମାନେ ଭଗବାନଙ୍କ ନିଜ ଜନ ଭଗବାନ ଭକ୍ତ ଯେଉଁମାନେ ସେମାନଙ୍କର ଏ ଚିତ୍ତ ଆକର୍ଷଣ କରିବ, ଭଗବାନ ଏ ଯେଉଁ ଲୀଳାଟି କରିବେ ଚିତ୍ତ ଆକର୍ଷଣ କରିବ, ସେଥିପାଇଁ କୃଷ୍ଣ। ଏବଂ ରାମ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ସ୍ୱ ବନ୍ଧୁବର୍ଗ ରମଣାତ୍, ନିଜ ବନ୍ଧୁମାନଙ୍କର ତାଙ୍କୁ ମଧ୍ୟ ସେ ଆନନ୍ଦ ପ୍ରଦାନ କରି ରମଣାତ୍, ସେଥିପାଇଁ ରାମ ଶବ୍ଦ ବ୍ୟବହାର କରାଗଲା। କୃଷ୍ଣ ଚ ରାମଶ୍ଚ, କୃଷ୍ଣ ଏବଂ ରାମ। ଏବଂ ଚକାରାଭ୍ୟାଙ୍ଗ କୃଷ୍ଣ ଚ ରାମଶ୍ଚ, ଦୁଇଥର ଚକାର କୁହାଗଲା କାହିଁକି ନା ଦ୍ୱୟରପି ପ୍ରାଧାନ୍ୟ ବୋଧ୍ୟତେ। କୃଷ୍ଣ ଯେଉଁଭଳି ଭାବରେ ଆକର୍ଷଣ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି, ରାମ ମଧ୍ୟ ସେଇଭଳି ଭାବରେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ସେଥିପାଇଁ ଦୁଇଥର ଶବ୍ଦ ବ୍ୟବହାର କଲା, ଚ ଗୋଟିଏ ଶବ୍ଦ ଦୁଇଥର ବ୍ୟବହାର କରାଗଲା। ତେଣୁ ଏଠି ଆମେ ଦେଖିବା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପରୀକ୍ଷିତ କହୁନାହାନ୍ତି, କହୁଛନ୍ତି ପରନ୍ତପ। ପରନ୍ତପ କାହିଁ କହିଲେ ନା ସନାତନ ଗୋସ୍ୱାମୀ କହୁଛନ୍ତି ହେ ଶତ୍ରୁନାଶ କେତି, ପରନ୍ତପ ପରମ ତପ ବା ପରମ ଯେଉଁ ଦଣ୍ଡ ପ୍ରଦାନକାରୀ ଶତ୍ରୁନାଶକ, ଶତ୍ରୁ ଯେଉଁମାନେ ସେମାନଙ୍କୁ ସେ ବିନାଶ କରିବେ ବା ତାଙ୍କୁ ଦଣ୍ଡ ପ୍ରଦାନ କରିବେ, ରାଜାଙ୍କର କର୍ତ୍ତବ୍ୟ। ତେଣୁ ତତ୍ ତତ୍ ଭବାଦୃଶାଂ ଶିଳମେବ ଇତି ଭାବ, ତେଣୁ ଇଏ ଭଗବାନ ମଧ୍ୟ ସେହିଭଳି ଭାବରେ ସେ ମଧ୍ୟ ସେହିଭଳି ଭାବରେ ଯେଉଁମାନେ ସାଧୁଜନଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ଏବଂ ଦୁଷ୍ଟଜନଙ୍କୁ ସେ ଦଣ୍ଡ ପ୍ରଦାନ କରିବେ, ଇଏ ହେଉଛି ରାଜାଙ୍କର କର୍ତ୍ତବ୍ୟ। ତେଣୁ ରାଜା ଯିଏ ସେ ଭଗବାନଙ୍କର ପ୍ରତିନିଧି, ଭଗବତ ଗୀତା ଦଶ ମଧ୍ୟରେ ଭଗବାନଙ୍କ ନରାଣାଂଚ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା। ତେଣୁ ଆମର ଯେଉଁ ତଥାକଥିତ ଆମେ ଭାବୁଛେ ଆମେ ବହୁତ ଉନ୍ନତି କରିଛେ, ଡେମୋକ୍ରାସି ହୋଇଯାଇଛି, କ'ଣ ମୋନାର୍କି ନଷ୍ଟ ହୋଇଯାଇଛି, ମୋନାର୍କି ଚାଲିଯାଇଛି, ଏଇଟା ଇଟ୍ ଇଜ୍ ନଟ୍ ଏ ଡେଭଲପମେଣ୍ଟ, ଇଟ୍ ଇଜ୍ ଏ ଡାଉନ୍ ଫଲ୍ ଡାଉନ୍ ଫଲିଂ ଡାଉନ୍ ଅଫ୍ ରିଲିଜିୟସ୍ ପ୍ରିନ୍ସିପଲ୍ସ। ଯଦା ଯଦା ହି ଧର୍ମସ୍ୱ ଗ୍ଲାନିର୍ ଭବ, ଏ ଧର୍ମର ଗ୍ଲାନି। ରାଜା ଯିଏ ହେବେ ସେ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି, ରାଜତନ୍ତ୍ର ହେଉଛି ଅନୁମୋଦିତ ଶାସନ ପଦ୍ଧତି। ଯାହା ହେଉ କଳିଯୁଗରେ ସେ ଅବସ୍ଥା ହେବ, ତେଣୁ ତେଣୁ ଏଇଭଳି ଭାବରେ ଭଗବାନ ବର୍ତ୍ତମାନ ମଲ୍ଲ ଦୁନ୍ଦୁଭ ନିର୍ଘୋଷ, କୃଷ୍ଣଶ୍ଚ ରାମଶ୍ଚ କୃତୌ ଶୌଚ ଶୌଚ ପରନ୍ତପ, ଭଗବାନ କ'ଣ ଶୌଚ କରିବେ, ଭଗବାନଙ୍କର କ'ଣ ଅଶୌଚ ଅଛି ଯେ ଭଗବାନ ଶୌଚ କରିବେ, ଯାହାଙ୍କର ନାମ ଚିନ୍ତା କଲେ ଜଣେ ପବିତ୍ର ହୋଇଯିବ। ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥା ଗତୋପି ବା ଯସ୍ମରେତ୍ ମୁଣ୍ଡରିକାଖ୍ୟଂ ସ ବାହ୍ୟ ଅଭ୍ୟନ୍ତର ଶୁଚୈ ଶୁଚୌ ଶୁଚି, ଯାହାଙ୍କର ନାମ ସ୍ମରଣ କଲେ ଜଣେ ଶୁଚି ହୋଇଯିବ, ଆଉ ସିଏ କ'ଣ ଶୌଚ କରିବେ, ଭଗବାନ ମାନବ ଲୀଳା କରୁଛନ୍ତି। ଶୁଚୌ ପରନ୍ତପ ମଲ୍ଲ ଦୁନ୍ଦୁଭି ନିର୍ଘୋଷ, ମଥୁରାରେ ଭଗବାନ ଯେଉଁ ଯାଇଥିଲେ ତା ପୂର୍ବଦିନ ଯାଇଥିଲେ, ତ୍ରୟୋଦଶୀ ଦିନ ବୁଲାବୁଲି କରିଥିଲେ, ସେ ଧନୁଭଙ୍ଗ ଯେଉଁଠି ଧନୁଶାଳା ଥିଲା ସେଇ ଯାଏ ଯାଇଥିଲେ, ତା ଆଗକୁ ଯାଇନଥିଲେ। ତା ଆଗରେ ରହିଛି ଏଇଟା ଯେଉଁ ରଙ୍ଗମଞ୍ଚ ହେଇଛି, ତା ଆଗରେ ରହିଛି କାହିଁକି ନା ସେ ପର୍ଯ୍ୟନ୍ତ ଆମେ ଯଦି ଦେଖିଲେ ସମସ୍ତେ ତାଙ୍କୁ ଭେଟି ପ୍ରଦାନ କରିଥିଲେ ବ୍ରାହ୍ମଣମାନେ ବୈଶ୍ୟମାନେ, କିନ୍ତୁ କ୍ଷତ୍ରିୟମାନେ କିଛି ପ୍ରଦାନ କରିନଥିଲେ। କାହିଁକି ଆମେ କହିଥିଲେ କାହିଁକି ତା'ର ମନେ ଅଛି, କ୍ଷତ୍ରିୟମାନେ ମଥୁରାର ରାଜଧାନୀରେ ଯେଉଁ ରହୁଥିଲେ ସେମାନେ ମିଡ଼ିଲରେ ରହିଥିଲେ, ମଝିରେ କି ରହିଥିଲେ, ଭଗବାନ ସେ ଯାଇନାହାନ୍ତି, ତେଣୁ ସେଠି ଫେରି ଆସିଛନ୍ତି। ତେଣୁ ଇଏ ଯେଉଁ ନିର୍ଘୋଷ ଶୁଭୁଛି ସୁତୁଆ କ'ଣ ମଲ୍ଲ ଦୁନ୍ଦୁଭି ନିର୍ଘୋଷଂ, ଯେଉଁ ଶବ୍ଦ ହେଉଛି ଧ୍ୱନି ହେଉଛି ସବୁ ମଲ୍ଲ ଦୁନ୍ଦୁଭି ଦୁନ୍ଦୁଭି ତୁରି ଇତ୍ୟାଦି ସବୁ ବାଜୁଛି, ସେଇଟା ଆଗରେ ଥିଲା କିନ୍ତୁ ସେଠୁ ଶବ୍ଦ ଆସୁଛି, ଭୀଷଣ ଶବ୍ଦ ହେଇଛି ହେଉଛି। ତେଣୁ ଭଗବାନ ଶୁଣିଲେ ମଲ୍ଲ ଦୁନ୍ଦୁଭି ନିର୍ଘୋଷଂ ଶ୍ରୁତ୍ୱା ଦ୍ରଷ୍ଟୁମ୍ ପେୟତୁ, ଭଗବାନଙ୍କର ଇଚ୍ଛା ହେଲା ଦେଖିବା ପାଇଁ ଦଷ୍ଟୁମ୍, ଭଗବାନଙ୍କର ମଧ୍ୟ ଇଚ୍ଛା ହେଉଛି ଦର୍ଶନ କରିବା ପାଇଁ ଚାହୁଁଛନ୍ତି, କାରଣ ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ନାହିଁ, ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, କିନ୍ତୁ ତଥାପି ତାଙ୍କର ଭକ୍ତଙ୍କ ସହିତ ଲୀଳା କରିବା ପାଇଁ ଭଗବାନଙ୍କର ସବୁ କାମନା ଜାଗ୍ରତ ହେଉଛି। ଆମେ ଅପୂର୍ଣ୍ଣ, ସେଥିପାଇଁ ଆମର ବିଭିନ୍ନ ପ୍ରକାର କାମନା ରହିଛି, ଅନେକ କାମନା ରହିଛି, କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ନାହିଁ, କିନ୍ତୁ ତଥାପି ତାଙ୍କର ଭକ୍ତଙ୍କ ପ୍ରତି କୃପା କରିବା ପାଇଁ ଭଗବାନ ଯେଉଁ ଲୀଳା କରୁଛନ୍ତି ତାଙ୍କର କାମନା ଜାଗ୍ରତ ହେଲା, ସେଇ ଶୁଣିକରି ତାଙ୍କ କାମନା ଦେଖିବା ପାଇଁ ଚାହିଁଲେ ଭଗବାନ କୃଷ୍ଣ ଏବଂ ବଳରାମ। ତେଣୁ ସିଦ୍ଧର ସ୍ୱାମୀ ଏଠି ଭାବାର୍ଥରେ କହୁଛନ୍ତି ଯେ ଶୌଚ ଅର୍ଥାତ୍ ସମସ୍ତ ପ୍ରୟୋଜନୀୟ ଶୁଦ୍ଧି ସମ୍ପାଦନ ପୂର୍ବକ, ଶବ୍ଦଟିକୁ ଏହିପରି ଭାବରେ ବିଶ୍ଳେଷଣ କରିଛନ୍ତି ସିଦ୍ଧର ସ୍ୱାମୀ। କ'ଣ ନା ବିରୋଚିତ କର୍ମଜନିତ ଅପରାଧରୁ ମୁକ୍ତ ହେବା ପାଇଁ ଦୁଇ ଦିନ ଆଗରୁ କୃଷ୍ଣ ଏବଂ ବଳରାମ ସେମାନଙ୍କ ଶୌଚକର୍ମ ବା ଶୁଦ୍ଧିକ୍ରିୟା ସମ୍ପାଦନ କରିଛନ୍ତି। ଭଗବାନ ଯେଉଁ ହତ୍ୟା କରିଦେଇଥିଲେ କାହାକୁ, ରଜକୁ ପ୍ରଥମେ ହତ୍ୟା କରିଥିଲେ, ଆଉ କାହାକୁ ହତ୍ୟା କରିନାହାନ୍ତି, ଏବଂ ତାପରେ ହତ୍ୟା କଲେ କାହାକୁ ନା ଯେଉଁ ଧନୁକୁ ରକ୍ଷା କରୁଛନ୍ତି, ଯେଉଁମାନେ ଧନୁ ରକ୍ଷା ରକ୍ଷୀମାନେ ଥିଲେ ତାଙ୍କୁ ହତ୍ୟା କଲେ, ଏବଂ କୃଷ୍ଣଙ୍କର ଏଇ କଂସଙ୍କର ଗୋଟେ ପ୍ଲାଟୁନ୍ ସୈନ୍ୟକୁ ମଧ୍ୟ ହତ୍ୟା କରିଥିଲେ, ବହୁତ ହତ୍ୟା କରିଥିଲେ ଭଗବାନ। ସୁଦର ସ୍ୱାମୀ କହୁଛନ୍ତି ଯେ ସେ ଯେଉଁ କାର୍ଯ୍ୟ ସବୁ କରିଥିଲେ ସେଥିପାଇଁ ସେ ଚିନ୍ତା କଲେ ଭଗବାନ ଆମେ ମଧ୍ୟ ଶୌଚ ହେବା କହିକରି ସେ ଶୁଦ୍ଧିକ୍ରିୟା ସମ୍ପାଦନ କରିଛନ୍ତି। ଭଗବାନ ଦୁଇ ଜଣଙ୍କର ଯୁକ୍ତି ଥିଲା ଧନୁର୍ଭଙ୍ଗ ଓ ଅନ୍ୟାନ୍ୟ ବିରୋଚିତ କର୍ମ ସମ୍ପାଦନ କରିବା ପରେ ଆମର ପିତାମାତା ବର୍ତ୍ତମାନ ସୁଦ୍ଧା ମୁକ୍ତିଲାଭ କରିନାହାନ୍ତି। ଏଇ ଯେଉଁ ଭଗବାନ ଏଇସବୁ ଲୀଳାଟିକୁ ଦେଖାଇଦେଲେ, କଂସ ତା'ର ଯଦି ବୁଦ୍ଧି ଥାଆନ୍ତା ତାହେଲେ ସେ ଆସି ସାଙ୍ଗେ ସାଙ୍ଗେ ତାଙ୍କ ପିତାଙ୍କୁ ଯେଉଁ ବନ୍ଦୀ କରି ରଖିଛନ୍ତି, ନିଜ ପିତାଙ୍କୁ ମଧ୍ୟ ବନ୍ଦୀ କରି ରଖିଛନ୍ତି, ତାଙ୍କୁ ସବୁ ମୁକ୍ତ କରିକିରି ଭଗବାନ ପାଖରେ ଯାଇ ଶରଣ ପଶିଥାନ୍ତା। କିନ୍ତୁ କଂସ ସେମାନଙ୍କୁ ହତ୍ୟା କରିବା ପାଇଁ ପୁଣି ଚେଷ୍ଟା କରୁଛି, ସୁତରାଂ ଯଦିଓ ସେ ଆମର ମାମୁଁ ତଥାପି ତାଙ୍କୁ ହତ୍ୟା କରିବା ଆମ ପକ୍ଷରେ ଅନ୍ୟାୟ ହେବ ନାହିଁ। ଏହି ଯୁକ୍ତି ବିଚାର କରି କୃଷ୍ଣ ଓ ବଳରାମ ସେମାନଙ୍କ ଅପରାଧ ଶୂନ୍ୟତା ସମ୍ବନ୍ଧରେ ନିଶ୍ଚିତ କରିଛନ୍ତି, ଏଇଟା ଅପରାଧ ହେବ ନାହିଁ ତାଙ୍କୁ ହତ୍ୟା କଲେ ମଧ୍ୟ। ତେଣୁ ଏହିଭଳି ଭାବରେ ଭଗବାନ ଶୌଚକ୍ରିୟା ସମ୍ପାଦନ କଲେ କରି ବର୍ତ୍ତମାନ ଆମ ଶ୍ରୀଶ୍ରୀମନ୍ଦିର ରାଧାମୋହନ ସ୍ୱାମୀ କହୁଛନ୍ତି ଭଗବାନ ସମସ୍ତଙ୍କୁ ପଠାଇଦେଲେ ଆଗୁଆ, ତାଙ୍କ ପିତାଙ୍କୁ ପଠାଇଦେଲେ, ପିତାଶ୍ରୀ ଆପଣ ଯାଆନ୍ତୁ, ଟିକେ ଆଗରୁ ଯାଆନ୍ତୁ, ସେଠି ଜାଗା ହେବନି, ଶୀଘ୍ର ଯାଇକରି ସେଠି ସ୍ଥାନ ନିଅନ୍ତୁ। ପୂର୍ବରୁ ବର୍ଣ୍ଣନା କରାଯାଇଛି କି ମାନେ ସେମାନେ ସବୁ ସ୍ଥାନ ନେଇସାରିଛନ୍ତି, କଂସ ଇତ୍ୟାଦି ସେମାନେ, ଭଗବାନ ମଧ୍ୟ ତାଙ୍କର ସାଙ୍ଗ ବାଳକମାନଙ୍କୁ ମଧ୍ୟ କହିଲେ ଶୀଘ୍ର ଯାଅ, ଶୀଘ୍ର ଯାଅ, ଶବ୍ଦ ଶୁଭିଲାଣି, ଶୀଘ୍ର ଯାଅ, ଆଉ ସେଠି ଜାଗା ମିଳିବ ନାହିଁ ତୁମ ପାଇଁ, ଆମେ ଦୁଇ ଜଣ ପାଇଁ କିଛି ଅସୁବିଧା ନାହିଁ, କାହିଁକିନା ଆମେ ଦୁଇ ଜଣଙ୍କୁ ସମୟ ଦେଖୁନ କେତେ ସମୟ ସମ୍ମାନ କରୁଛନ୍ତି, ତେଣୁ ଆମ ପାଇଁ ଜାଗା ସୁରକ୍ଷିତ ରହିଛି, ତୁମ ପାଇଁ ନଥିବ, ତୁମେ ଯାହା ଶୀଘ୍ର ଯାଇକି ଜାଗା ନେଇ ମାଡ଼ି ବସିକି ରଖ। ତେଣୁ ଏଇଭଳି ଭାବରେ ସମସ୍ତେ ଆଗୁଆ ଚାଲିଯାଇଛନ୍ତି। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ସ୍ନାନ ଇତ୍ୟାଦି କରି ଶୌଚ ଇତ୍ୟାଦି କରି ବର୍ତ୍ତମାନ ତାଙ୍କର ମନ ହେଲା ସେ ଦର୍ଶନ କରିବେ, ଯାଇକରି ରଙ୍ଗମଞ୍ଚକୁ ଦେଖିବେ। ତେଣୁ ଭଗବାନ ବର୍ତ୍ତମାନ ଦ୍ୱିତୀୟ ଶ୍ଳୋକରେ କୁହାଯାଉଛି ରଙ୍ଗଦ୍ୱାରଂ ସମାସାଧ୍ୟ ତସ୍ମିନ୍ ନାଗମବସ୍ଥିତଂ ଅପଶ୍ୟତ୍ କୁବଳୟା ପୀଡ଼ଂ କୃଷ୍ଣ ଅମ୍ବଷ୍ଟ ପ୍ରଚୋଦିତଂ। ତେଣୁ ଭଗବାନ ଆସି ପହଞ୍ଚିଗଲେ, କୃଷ୍ଣ ଭଗବାନ ତତ୍ତର ହେଇକି ଆସିଗଲେ, ଶୀଘ୍ର ତାଙ୍କର ମଧ୍ୟ ମନ ହେଇଗଲା ଦେଖିବା ପାଇଁ। ତେଣୁ ରଙ୍ଗଦ୍ୱାରଂ ସମାସାଧ୍ୟ ଷ୍ଟାଡ଼ିୟମ୍ ପାଖରେ ଆସି ପହଞ୍ଚିଗଲେଣି, ରଙ୍ଗଦ୍ୱାର ରଙ୍ଗ ପାଖରେ ଆସି ପହଞ୍ଚିଗଲେ, ରଙ୍ଗମଞ୍ଚରେ ପାଖରେ ପହଞ୍ଚି ରଙ୍ଗଦ୍ୱାର ସମାସାଧ୍ୟ ଦ୍ୱାର ପାଖରେ ଆସି ପହଞ୍ଚିଗଲେଣି, କିନ୍ତୁ କୃଷ୍ଣ ରଙ୍ଗଦ୍ୱାରଂ ରଙ୍ଗଭୂମି ଦ୍ୱାର ଦେଶଂ ସମାସାଧ୍ୟ ରଙ୍ଗଦ୍ୱାର ପାଖାପାଖି ଆସି ପହଞ୍ଚିଗଲେଣି, କୃଷ୍ଣ ଆସି ପହଞ୍ଚିଗଲେଣି। ତସ୍ମିନ୍ ଦ୍ୱାରେ ରାମଜୀ ବଳରାମ ପଛରେ ରହିଛନ୍ତି, ଆଗ କୃଷ୍ଣ ଆସି ପହଞ୍ଚିଗଲେ। ତସ୍ମିନ୍ ଦ୍ୱାରେ ଅବସ୍ଥିତମ୍ ଅମ୍ବଷ୍ଟ ପ୍ରଚୋଦିତମ୍, ସେ ଦ୍ୱାରରେ ପ୍ରବେଶ କରିବା ପୂର୍ବରୁ ସେଠି ରହିଛି ବିଶାଳ କୁବଳୟା ପିଡ଼। କୁବଳୟା ପିଡ଼ କୁ ଅର୍ଥ ହେଉଛି ଭୂମି, ତାର ଏତେ ବଳ ରହିଛି, ଭୂମିକୁ ସେ ପୀଡ଼ା ପ୍ରଦାନ କରୁଥିଲା, ଏତେ ଶକ୍ତି ରହିଛି ତାର, କୁବଳିଆ ପୀଡ଼, ସେଥିପାଇଁ ନାଁ ହେଇଛି ତାର କୁବଳିଆ ପୀଡ଼। ତେଣୁ ତାକୁ ଦେଖିଲେ ଅମ୍ବଷ୍ଟ ପ୍ରତିଦ୍ୱିତମ୍, କୁବଳିଆ ପୀଡ଼ ଉପରେ ରହିଛି ମାହୁତ ରହିଛି ଅମ୍ବଷ୍ଟ। ଅମ୍ବଷ୍ଟ କ'ଣ କରୁଛି, ହସ୍ତିପାଳକେନ ପରିଚାଳିତମ୍, ସେ ତାଙ୍କୁ ରାସ୍ତା ବନ୍ଦ କଲା ଭଳି ବ୍ୟବସ୍ଥା କରୁଛି ସିଏ କୃଷ୍ଣଙ୍କୁ। ତେଣୁ କୁବଳିଆ ପୀଡ଼ଂ ତ ନାମକ ନାଗଂ, କହିଲେ ଗଜ, କୁବଳିଆ ପୀଡ଼ ନାମକ ଗଜ ବା ନାଗ, ତାକୁ ଅପଶ୍ୟତ ଭଗବାନ ଦେଖିଲେ। ଭଗବାନଙ୍କ ଇଚ୍ଛା ଥିଲା ରଙ୍ଗ ମଞ୍ଚ ଦେଖିବା ପାଇଁ, କିନ୍ତୁ ସିଏ ପ୍ରଥମେ କୁବଳିଆ ପୀଡ଼ କହିଲେ ନା ମୋତେ ଆଗ ଦେଖ, ତାପରେ ଅନ୍ୟ କଥା ଦେଖିବ। ତେଣୁ ଭଗବାନ ସେଠି ଅପଶ୍ୟତ କୁବଳିଆ ପୀଡ଼କୁ ଦେଖିଲେ। ତେଣୁ ଅମ୍ବଷ୍ଟା ହସ୍ତିପସ୍ତେନ ସମ୍ପ୍ରତି ହିଂସାତଂ ପ୍ରେରିତମ୍, ବର୍ତ୍ତମାନ ସେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛି, ଏଟାକୁ ଦେଖିଲେ ଭଗବାନ। ଭଗବାନ ଦେଖିବା ଆଉ ଆମ ଦେଖିବା ଭିତରେ ତଫାତ୍ ରହିଛି। ଭଗବାନ ଯେଉଁ ଦେଖନ୍ତି ସବୁକିଛି ଦେଖିଦିଅନ୍ତି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ବେଦାହମ ସମତୀତାନି ବର୍ତ୍ତମାନାନି ଚ ଅର୍ଜୁନ, ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସମସ୍ତଙ୍କର ଅତୀତ ଜାଣନ୍ତି, ବର୍ତ୍ତମାନ ଜାଣନ୍ତି, ଭବିଷ୍ୟତ ମଧ୍ୟ ଜାଣନ୍ତି। ବର୍ତ୍ତମାନ ମଧ୍ୟ କିଏ କ'ଣ ଚିନ୍ତା କରୁଛନ୍ତି ସେଇଟା ମଧ୍ୟ ସେ ଜାଣନ୍ତି, କିନ୍ତୁ ମାଙ୍କୁ ବେଦନ କଶ୍ଚନ ଭଗବାନ କେହି ଜାଣିପାରିବେ ନାହିଁ। ତେଣୁ ଭଗବାନ ଦେଖି ଜାଣିପାରିଲେ କ'ଣ ତାଙ୍କର ମନବୃତ୍ତି ରହିଛି। ତେଣୁ ଏଠାରେ ସନାତନ ଗୋସ୍ୱାମୀ କହୁଛନ୍ତି, ସର୍ବଚିତ୍ତାକର୍ଷକ ଗୁଣତ୍ୱାତ୍ କୃଷ୍ଣ ଇତି। ଏଠି କୃଷ୍ଣ ପ୍ରଥମେ ଆସି ପହଞ୍ଚି ଆସି, ବଳରାମ ଆସିନାହାନ୍ତି, କୃଷ୍ଣ ବର୍ତ୍ତମାନ କୁବଳା ପୀଠକୁ ବଦ୍ଧ କରିବେ। ତେଣୁ କୃଷ୍ଣ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି, ସର୍ବଚିତ୍ତାକର୍ଷକ ଗୁଣତ୍ୱାତ୍, ଭଗବାନଙ୍କର ଅନେକ ଗୁଣ ରହିଛି, ତା ଦେହରୁ ଗୋଟିଏ ଗୁଣ ହେଉଛି ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରନ୍ତି, ଚିତ୍ତାକର୍ଷଣ ସମସ୍ତଙ୍କୁ ଆକର୍ଷଣ କରନ୍ତି। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଯେ ଭଗବାନ କ'ଣ କଲେ ନା, ବଦ୍ଧାପରିକରଂ ସୌରୀ ସମୂହେ ସମୂହ କୁଟିଳାଗଳକାନ୍ ଉବାଚ ହସ୍ତିପଂ ବାଚା ମେଘନାଦ ଗଭୀରୟା। ଭଗବାନ ଲୀଳା ଆରମ୍ଭ ହେବ ବର୍ତ୍ତମାନ। ତେଣୁ ଭଗବାନ କ'ଣ କରେ ନା, ସୌରୀ, ସେଠି କୃଷ୍ଣ କୁହାଗଲା, ଏଠି କୁହାଗଲା ସୌରୀ। ସୌରୀ କହିଲେ ଶ୍ରୀକୃଷ୍ଣ ତଦର୍ଶନାତ୍, ଶ୍ରୀକୃଷ୍ଣ ପରିକରଂ ବଧ୍ୱା, କହିଲେ ଯୁଦ୍ଧୋଚିତ ପରିଧାନ କୃତ୍ୱା, ତାଙ୍କର ଯେଉଁ ବସ୍ତ୍ର ଇତ୍ୟାଦି ଥିଲା ତାକୁ ଠିକ୍ଠାକ୍ ବନ୍ଧାବନ୍ଧି କରିଦେଲେ, ବର୍ତ୍ତମାନ ଯୁଦ୍ଧ ହେବ କୁବଳା ପୀଡ଼ ସହିତ। କୁଟିଳାଳ କାନ୍, ଭଗବାନ ଯେଉଁ କୁଞ୍ଚିତ ଚୂର୍ଣ୍ଣ କୁନ୍ତଳ ରହିଛି, କୁଞ୍ଚିତ କେସ ରହିଛି, ଭଗବାନ କ'ଣ କଲେ ସମୂହ ତାକୁ ବାନ୍ଧିଲେ, କୁନ୍ତଳ ରାଜିକୁ ବାନ୍ଧିଲେ। ଏବଂ ମେଘନାଦ ଗଭୀରୟା ବାଚା, ଭଗବାନଙ୍କର କଥା ହେଉଛି କିଭଳି ଭାବରେ ନା, ମେଘନାଦ ମେଘ ଗମ୍ଭୀରୟା ଗିରା, ମେଘ ଯେମିତି ଘଡ଼ଘଡ଼ି ମାରିଲେ ଯେଉଁଭଳି ଭାବରେ ଶବ୍ଦ ହୁଏ ସେହିଭଳି ଭାବରେ ଭଗବାନଙ୍କ ଶବ୍ଦ, ଏ ମହାପୁରୁଷର ଲକ୍ଷଣ, ଗମ୍ଭୀର ବଚନ ହେଉଛି ତାଙ୍କର, ଗମ୍ଭୀର ବଚନ ହେଉଛି ଗମ୍ଭୀର। ତେଣୁ ମେଘ ପ୍ରଭୁପାଦ ମହାରାଜ ଦେଖନ୍ତୁ କେତେ ଗମ୍ଭୀର ବଚନ ରହିଛି, ମହାପୁରୁଷମାନଙ୍କର 32 ଲକ୍ଷଣ ରହିଛି, ତା ଦେହରୁ ଗୋଟିଏ ଲକ୍ଷଣ ହେଉଛି ତାଙ୍କର ଯେଉଁ ଇଏ ରହିଛି, ଆମର ସ୍ୱର ରହିଛି, ସେଇଟା ଗମ୍ଭୀର ସ୍ୱର। ତେଣୁ ସେହି ଗମ୍ଭୀର ସ୍ୱରରେ ଜଳଦ ଗମ୍ଭୀର ଧ୍ୱନି ନା ହସ୍ତିପଂ ହସ୍ତିପାଳକ ମୁବାଚ, ବର୍ତ୍ତମାନ ହସ୍ତିପକୁ କହିବେ ଭଗବାନ। ତେଣୁ ଏ ଶ୍ଲୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଶ୍ରୀକୃଷ୍ଣ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିଲେ, ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ବର୍ଣ୍ଣନା ଅନୁସାରେ ଶ୍ରୀକୃଷ୍ଣ ତାଙ୍କ ଉପରିଭାଗର ପରିଧେୟ ବସ୍ତୁଟି ଖୋଲି ରଖିଲେ, ଉପରିଧେୟରେ ଯେଉଁ ଉତ୍ତରୀୟ ଥିଲା ସେଟାକୁ ଖୋଲିଦେଲେ, କମର ବନ୍ଧନୀକୁ ଦୃଢ଼ କରିଦେଲେ, ବସ୍ତ୍ର ଯେଉଁ ପରିଧାନ କରି ତାକୁ ଦୃଢ଼ କରି ବାନ୍ଧି ପକାଇଲେ, ଏବଂ କେଶରାଶିକୁ ପଛପଟେ ବନ୍ଧନ କଲେ, କେଶରାଶିକୁ ପଛପଟେ ବନ୍ଧନ କଲେ, ତାଙ୍କର କିନ୍ତୁ ଯେଉଁ ବକ୍ଷରେ ମାଳା ରହିଥିଲା ସବୁ ସେସବୁ ରହିଛି, ସେଇଟାକୁ କାଢ଼ିନାହାନ୍ତି। ଏଇଟା ଆମେ ପରେ ଆସି ଶୁଣିବା, ଆଲୋଚନା କରିବା, ଆଚାର୍ଯ୍ୟମାନେ କହିଛନ୍ତି ତାଙ୍କ ଟିକାରେ ମାଳା ଇତ୍ୟାଦି ସବୁ ରହିଛି। ଜଣେ ଯୁଦ୍ଧ କରିବା ପାଇଁ ମାଳ ପିନ୍ଧିକିରି କ'ଣ ଯୁଦ୍ଧ କରିପାରିବେ କି? ଯାହା ବି ହେଉ, ଭଗବାନ ରାମଚନ୍ଦ୍ର ମଧ୍ୟ ମାଳ ପିନ୍ଧେଇ ଦେଇଥିଲେ ସୁଗ୍ରୀବଙ୍କୁ, ନାଇଁ କି? ସୁଗ୍ରୀବ ବାଳି ଯେଉଁ ଯୁଦ୍ଧ ହେଉଥିଲା, ତେଣୁ ପ୍ରଥମେ ଯେଉଁ ଭଗବାନ ରାମଚନ୍ଦ୍ର କହି ସୁଗ୍ରୀବ ଯେଉଁ ଭୟ କରି ରହିଥିଲେ, ଭଗବାନ ତାଙ୍କର ଭୟକୁ ଦୂର କରିଦେଇଥିଲେ, ଯେଉଁ ସାତ ତାଳ ବୃକ୍ଷକୁ ବଦ୍ଧ କରିଦେଇଥିଲେ ଗୋଟିଏ ସ୍ୱରରେ, ଏବଂ ଦୁନ୍ଧି ବି ଯେଉଁ ରହିଥିଲା ତା'ର ଯେଉଁ ଶରୀରକୁ ବାମ ହାତ ବାମ ଆଙ୍ଗୁଠିରେ ଫିଙ୍ଗି ଦେଇଥିଲେ, ବାମ ଗୋଡ଼ ପାଦର ଆଙ୍ଗୁଠିରେ ଫିଙ୍ଗି ଦେଇଥିଲେ, ଏବଂ ତାପରେ ଯେତେବେଳେ ସୁଗ୍ରୀବ ଏବଂ ବାଳୀ ଯୁଦ୍ଧ କରୁଥିଲେ, ସେତେବେଳେ ବାଳୀ କେବଳ କ'ଣ ବାଳୀ ଏଭଳି ତାଙ୍କୁ ଆକ୍ରମଣ କଲା ସୁଗ୍ରୀବଙ୍କୁ, ଭଗବାନ କିଛି କରିପାରିଲେ ନାହିଁ। ତେଣୁ ସୁଗ୍ରୀବ ପୁଣି ପ୍ରାଣ ବିକଳରେ ପଳେଇ ଆସିଲେ। ତାପରେ କହିଲେ, ଯଦି ଆପଣ ମୋତେ ସାହାଯ୍ୟ କରିବେ ନାହିଁ, କାହିଁକି ପ୍ରତିଶ୍ରୁତି ଦେଉଥିଲେ? ତେଣୁ ଭଗବାନ କହିଲେ, ଦେଖ, ତୁମର ଆଉ ବାଳୀଙ୍କର ଯେଉଁ ରହିଛି ରୂପ, ଏକା ରୂପ ମୁଁ ଜାଣିପାରିଲି ନାହିଁ। ଭଗବାନ ଯିଏ ସବୁ ଜାଣନ୍ତି, ସେ କହିଲେ ମୁଁ ଜାଣିପାରିଲି ନାହିଁ। ତେଣୁ ତାପରେ ତାଙ୍କୁ ଗୋଟେ ଫୁଲମାଳଟେ ଦେଇଥିଲେ। ତେଣୁ ଫୁଲମାଳ ଦେଇକି ଯେତେବେଳେ ସେ ଯୁଦ୍ଧ କରୁଥିଲେ ବାଳୀ ସୁଗ୍ରୀବ ବାଳୀଙ୍କ ସହିତ, ସେହି ସମୟରେ ଭଗବାନ ତାଙ୍କ ବାଳୀଙ୍କର ପଛପଟୁ ସ୍ୱର ନିକ୍ଷେପ କରିଥିଲେ। ଏସବୁ କଥା ରାମାୟଣରେ ଆସିବ ଏ କଥା। ତେଣୁ ଯାହା ହେଉ, ଭଗବାନ କିନ୍ତୁ ମାଳ ଧାରଣ କରିଛନ୍ତି, ଯୁଦ୍ଧ କରିବେ, କିନ୍ତୁ ମାଳାଟି ରହିଛି, ଏବଂ ମାଳାଟି ମଧ୍ୟ ଅକ୍ଷତ ଭାବେ ରହିବ। ଯେତେବେଳେ ଆମେ ଦେଖିବା ପରେ ଏ କଥା ଆସିବ 19 ଶ୍ଳୋକରେ, ଭଗବାନ ମାଳା ଅକ୍ଷତ ରହିଥିବ, ଯୁଦ୍ଧ କରିଥିବେ ଅସ୍ତି ସହିତ, କିନ୍ତୁ ମାଳା କିଛି ଅକ୍ଷତ ରହିଥିବ। ଏ ଭଗବାନଙ୍କର ଭଗବତ୍ତା। ତେଣୁ ଏଠି କୁହାଯାଉଛି ଯେ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ସୌରୀ ଶବ୍ଦ କାହିଁକି କୁହାଗଲା ନା, ସୁରବଂଶା ନବଚନ୍ଦ୍ର ଇତି ତତ୍ ବଂଶାନାଂ ଆନନ୍ଦାର୍ଥ ମିତି ଭାବ। ସୁରସେନଙ୍କର ବଂଶରେ ଆସୁଛନ୍ତି ଭଗବାନ। ସୁରସେନ ସୁରସେନ ହେଉଛନ୍ତି କିଏ? ସିଏ ହେଉଛନ୍ତି ଦେବମିଢ଼ଙ୍କର ପୁତ୍ର। ଦେବମିଢ଼ଙ୍କର ଦୁଇଟି ପତ୍ନୀ ଥିଲେ, ବୈଶ୍ୟପତ୍ନୀଙ୍କର ପୁତ୍ର ହିସାବରେ ଆସିଥିଲେ ପର୍ଜନ୍ୟ, ଏବଂ କ୍ଷତ୍ରିୟ ପତ୍ନୀଙ୍କର ପୁତ୍ର ହୋଇଥିଲେ ସୁରସେନ। ଏଇ ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ଏବଂ ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ। ତେଣୁ ଭଗବାନ ଯେଉଁ ଆସୁଛନ୍ତି ସୁରବଂଶ ନବ, ସେଇ ସୁରବଂଶରେ ଆସୁଛନ୍ତି, ସେହି ବଂଶରେ ଆସୁଛନ୍ତି କୃଷ୍ଣଚନ୍ଦ୍ର ଆସୁଛନ୍ତି ବସାନ ନବଚନ୍ଦ୍ର। ବଂଶର ଯେଉଁ ରୂପକ ସମୁଦ୍ର ରହିଛି, ତାହେଲେ ଚନ୍ଦ୍ର ହେଉଛନ୍ତି କୃଷ୍ଣ। ତେଣୁ ସୌରୀ ଶବ୍ଦ କୁହାଗଲା ଇତି ତତ୍ ବଂଶ୍ୟାନାଂ ଆନନ୍ଦାର୍ଥ। ତେଣୁ ସୁରସେନ ବଂଶରେ ଯେଉଁମାନେ ଆସିଛନ୍ତି, ସେମାନେ ଜାଣିବେ ଯେତେବେଳେ ତାଙ୍କର ବଂଶର ବ୍ୟକ୍ତି ହେଉଛନ୍ତି କୃଷ୍ଣ, ସେତେବେଳେ ତାଙ୍କୁ ଆନନ୍ଦ ପ୍ରାପ୍ତ ହେବେ, ସେମାନେ ବହୁତ ଆନନ୍ଦିତ ହେବେ, ଭଗବାନ ସ୍ୱୟଂ ଆସିଛନ୍ତି ତାଙ୍କ ବଂଶରେ। ତେଣୁ ଶ୍ଳେଷ ଶବ୍ଦର ଅର୍ଥ ଆଉ ଗୋଟେ ଅର୍ଥ ହେଉଛି କ'ଣ? ଶ୍ଳେଷ ଅଳଙ୍କାର ଗୋଟେ ଏଇଠି ରହିଛି, କ'ଣ ଏଇଟା ନା, ସୁରତୟା ପରମ ବିକ୍ରମ ଧ୍ୱନିତ। ସୁର ଏ କ୍ଷତ୍ରିୟମାନଙ୍କର ରହିଛି ସ୍ୱଭାବ ରହିଛି। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ କ୍ଷତ୍ରିୟମାନଙ୍କ ବିଷୟରେ ଯେତେବେଳେ କୁହାଯାଉଛି, ସେତେବେଳେ କୁହାଯାଇଛି, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପି ପଳାୟନମ ଦାନଂ ଈଶ୍ୱର ଭାବସ୍ୟ କ୍ଷାତ୍ର କର୍ମ ସ୍ୱଭାବ। ଇଏ ହେଉଛି କ୍ଷତ୍ରିୟର କର୍ମ। ତାଙ୍କର ବହୁତ ବୀରତା ରହିଛି, ଶୌର୍ଯ୍ୟ ତେଜ ମଧ୍ୟ ସେଇଭଳି ଭାବେ ରହିଛି, ଏସବୁ ରହିଛି, ଏ କ୍ଷତ୍ରିୟର ଲକ୍ଷଣ। ତେଣୁ ଭଗବାନ ତାଙ୍କର ସୁରତୟା ତାଙ୍କର ଶୌର୍ଯ୍ୟକୁ ଦେଖାଉଛନ୍ତି, ପରମ ବିକ୍ରମ। ସୂର୍ଯ୍ୟ କହିଲେ ପରମ ବିକ୍ରମ ରହିଛି ଭଗବାନଙ୍କର। ଆଜି ମଧ୍ୟ ଏଇ ଯେଉଁ ଆମେ ପାଳନ କରୁଛେ, ଯେଉଁ ଭଗବାନ ପରମ ବିକ୍ରମ ପ୍ରଦର୍ଶନ କରିବେ, ଶୁକର ରୂପରେ ଆସି ଭଗବାନ ପୃଥିବୀକୁ ଉତ୍ତୋଳନ କରିବେ, ଏ ତାଙ୍କର ବିକ୍ରମ ପ୍ରଦର୍ଶନ କରିଛନ୍ତି। ଦନ୍ତ ଅଗ୍ରରେ ପୃଥିବୀକୁ ଉତ୍ତୋଳନ କରିବେ ଭଗବାନ। ଆସନ୍ତାକାଲି ତାଙ୍କ ବିଷୟରେ କହିବା କଥା, ତାଙ୍କର ଆସନ୍ତାକାଲି ତାଙ୍କର ଆବିର୍ଭାବ ତିଥି। ତେଣୁ ଏ ତିନୋଟି ତିଥି ହେଉଛି ବହୁତ ଲାଗି ପଡ଼ିଛି। ଆଜି ଭୌମି ଏକାଦଶୀ, ଆସନ୍ତାକାଲି ବରାହ ଦ୍ୱାଦଶୀ, ତା ପରଦିନ ନିତ୍ୟାନନ୍ଦ ତ୍ରୟୋଦଶୀ। ତେଣୁ ତିନିଟି ଦିନ ତ ଆଉ ଉପବାସ ରହିପାରିବା ନାହିଁ। ତେଣୁ ଗୋଟିଏ ଦିନ ଏ ଦୁଇ ଜଣଙ୍କ ପାଇଁ ଉପବାସ ରହିଲେ, ଆଉ ଗୋଟିଏ ଦିନ ଛାଡ଼ିକିରି ଗୋଟିଏ ଦିନ ନିତ୍ୟାନନ୍ଦ ପ୍ରଭୁଙ୍କ ପାଇଁ ଉପବାସ ରହିବା। ତେଣୁ ଭଗବାନଙ୍କୁ ଯେଉଁ ଗମ୍ଭୀର ଗୀର କୁହାଯାଇଛି, ସେଇଟା କିଭଳି ଭାବରେ, ମେଘ ଗର୍ଜିତାଦପି ଗମ୍ଭୀର ଇତି, ଏଇଟା ମହାପୁରୁଷ ଲକ୍ଷଣତ୍ୱେନ ବାଚସ୍ତାଦୃଶତ୍ୱାତ୍। ମହାପୁରୁଷର 32 ଲକ୍ଷଣ ରହିଛି। ତେଣୁ ଇଏ ଯେଉଁ ଗମ୍ଭୀର ବଚନ, ଇଏ ଗୋଟେ ମହାପୁରୁଷ ଲକ୍ଷଣ। ତେଣୁ ଇଏ ତାଙ୍କ ଭଗବାନଙ୍କର ସ୍ୱରରୁ ଆମେ ଜାଣିପାରେ ଭଗବାନ କିଭଳି ବା ମହାପୁରୁଷ ବୋଲି ଜାଣିହେବ ସ୍ୱରରୁ। ଇଏ ହେଉଛି ତଟସ୍ଥ ଲକ୍ଷଣ, ଆଉ ଗୋଟେ ସ୍ୱରୂପ ଲକ୍ଷଣ। ସ୍ୱରୂପ ଲକ୍ଷଣ ହେଉଛି ଗମ୍ଭୀରା ବାଚା, ଇଏ ହେଉଛି ସ୍ୱରୂପ ଲକ୍ଷଣ। ତଟସ୍ଥ ଲକ୍ଷଣ ହେଉଛି ତାଙ୍କର କାର୍ଯ୍ୟ, ଭଗବାନଙ୍କୁ ଏହିଭଳି ଭାବରେ ଜାଣିବା ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ ହିସାବରେ ଆମେ ଜାଣିବା ଭଗବାନ ବୋଲି ଇଏ। ତେଣୁ ତା ପର ଶ୍ଳୋକରେ କୁହାଯାଉଛି ଶ୍ଳୋକ ନମ୍ବର 4ରେ ଭଗବାନ କ'ଣ କହିଲେ, ଅମ୍ବଷ୍ଟ ଅମ୍ବଷ୍ଟ ମାର୍ଗଂ ନୌ ଦେହି ଅପକ୍ରମମାଚିରମ ନୋ ଚେତ୍ ଶକୁଞ୍ଜରଂ ତ୍ୱାଦ୍ୟ ନୟାମି ଜମସାଧନମ। ଭଗବାନ ଆଉ ଗୀତ ବୋଲୁନଥିବେ, ସେଠି ତାଙ୍କୁ ଚୁନୌତି ଦେଉଛନ୍ତି, ତାଙ୍କୁ କ'ଣ ଚ୍ୟାଲେଞ୍ଜ ଦେଉଛନ୍ତି, ତାଙ୍କୁ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି ଭଗବାନ। ସେଇଭଳି ଭାବରେ କଥା କହୁଛନ୍ତି, ଆଉ ସେଠି ଗୀତ ବୋଲୁନଥିବେ, ସେଠି ଆଉ ଗୀତ କାମ ଦେବେନି। ଗୀତ ମଧ୍ୟ ଗୀତନାଟ୍ୟରେ ଗୀତ ବି ହେଉଛି, ଗୀତନାଟ୍ୟ ଯେଉଁ ହେଉଛି, ଯେଉଁ ଯୁଦ୍ଧ ହେଉଛି ସେଥିରେ ମଧ୍ୟ ବିଂଶ ପାଣି ଆମର ପାଣିଙ୍କର ଆପଣଙ୍କର ବଂଶରେ ଆସିଛନ୍ତି ନା, ସେ ବିଂଶ ପାଣି ଯେଉଁ କହିଛନ୍ତି ସବୁ ଗୀତ ବୋଲୁଛନ୍ତି, ଗୀତନାଟ୍ୟ ସବୁ ରହିଛି। ବୈଷ୍ଣବ ପାଣି, ବୈଷ୍ଣବ ପାଣି ଯେଉଁ କ'ଣ ସମ୍ପରାସର ବଦ୍ଧ ହୋଇଥାଏ, ସବୁ ବିଭିନ୍ନ ପ୍ରକାର ଯୁଦ୍ଧ ହେଉଛି, ଗୀତିନାଟ୍ୟ ସବୁ ରହିଛି। ସେଇଭଳିଆ ଭଗବାନ ମଧ୍ୟ ଗୀତରେ କହୁଥାଇପାରନ୍ତି। ତେଣୁ ଏଇଭଳି ଭାବରେ ଅମ୍ବଷ୍ଟ ଅମ୍ବଷ୍ଟ ମାର୍ଗଂ ନୌ କ'ଣ କହିଲେ ନା, କହିଲେ ଅମ୍ବଷ୍ଟ, ଏ ଅମ୍ବଷ୍ଟ ଦୁଇଥର କହିଲେ, ଅମ୍ବଷ୍ଟ କହିଲେ ସିଏ ଦେଖୁନାହିଁ, କୃଷ୍ଣଙ୍କୁ ଦେଖୁନାହିଁ, ଅନୁସା କରୁନାହିଁ। ପୁଣି ଦୁଇଥର କହିଲେ, ଏ ଅମ୍ବଷ୍ଟ, ହେ ଅମ୍ବଷ୍ଟ, ହେ ଅମ୍ବଷ୍ଟ, ହେ ହସ୍ତିପାଳକ। ଅମ୍ବଷ୍ଟ କହିଲେ ହସ୍ତିପାଳକ, ତେଣୁ ବଳରାମ ମଧ୍ୟ ସେ ପାଖରେ ଅଛନ୍ତି। ସେ କହିଲେ ନଉ, କହିଲେ ଆବୟୁ, ଆମ ଦୁଇଜଣଙ୍କୁ, ମାର୍ଗଂ କହିଲେ ପନ୍ଥାନଂ ଦେହି, ଆମକୁ ରାସ୍ତା ଦିଅ, ମାର୍ଗଂ ଦେହି। ତେଣୁ ଯଦି ଅମ୍ବଷ୍ଟ କହିବ କ'ଣ ରାସ୍ତା ତିଆରି କରିବି ନା କ'ଣ, ରାସ୍ତା ଦେଇ ମାନେ କ'ଣ ରାସ୍ତା ତିଆରି କରିବି ନା, ଅପକ୍ରମମ ଦ୍ୱାରା ଅବସର, ମାନେ ଯେଉଁ ତୁମେ ରାସ୍ତା ରୋକିକି ରହିଛ ଦ୍ୱାରକୁ ସେଠି ହଟିଯାଅ, ଅପକ୍ରମ, ଅପକ୍ରମ ହଟିଯାଅ। ତେଣୁ ସିଏ ଯେହେତୁ ହଟୁନାହାନ୍ତି, କ'ଣ ମା ଚିରମ, ଡେରି କର ନାହିଁ, ମା ଚିରମ ବିଳମ୍ବ ମା କରୁ, ବିଳମ୍ବ କର ନାହିଁ, ବିଳମ୍ବ ମା କରୁ ନା, ବିଳମ୍ବ କଲେ କ'ଣ ହେବ ନା, ନୋଚେତ ଯଦି ନ କରିବ, ଯଦି ମାର୍ଗଂ ନ ଦାସେ ଆସି ତବା ନା କ'ଣ କରିବ ନା, ଅଦ୍ୟ ସକୁଞ୍ଜରମ, ତୁମେ ଯେଉଁ ହାତୀକୁ ବଡ଼ ଭାବୁଛ, ହାତୀ ତୁମର ବହୁତ ବଡ଼ ବୋଲି ଭାବୁଛ, ସେଇ କୁଞ୍ଜର ସହିତ, ସକୁଞ୍ଜରମ, କୁଞ୍ଜରମ କହିଲେ ହସ୍ତିନା ସହ ତ୍ୱାଂ, ତୁମକୁ ଜମସାଧନଂ କହିଲେ ଜମାଳୟଂ ନୟାମି, ଜମସାଧନକୁ ପଠାଇଦେବି ତୁମକୁ, ଜମସାଧନ ନୟାମି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଜମସ୍ୟ ସାଧନଂ କହିଲେ ସଦନମ, ଜମାଳୟକୁ ପଠାଇବେ। ବସ୍ତୁତସ୍ତୁ ଜମିନ, ଆର ଆଉ ଗୋଟିଏ ମଧ୍ୟ ଅର୍ଥ ରହିଛି, ଶ୍ରେଷ ଅଳଙ୍କାର ଆସିବ ଏଥିରେ, କ'ଣ ଏଇଟା ନା, ବସ୍ତୁତଃ ଜମିନ ପାତଞ୍ଜଳିକ ରହି ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି, ତା ଦେହରେ ପ୍ରଥମ ହେଉଛି ଜମ, ଆସନ ନାହିଁ, ପ୍ରଥମ ହେଉଛି ଆସନ, ତାପରେ ପ୍ରାଣାୟାମ, ତାପରେ ଜମ ନିୟମ, ଆସନ ପ୍ରାଣ ନା, ପ୍ରଥମେ ଜମ, ଜମ ତାପରେ ନିୟମ, ତାପରେ ଆସନ, ତାପରେ ପ୍ରାଣାୟାମ, ତାପରେ ଧ୍ୟାନ ଧାରଣା ଇତ୍ୟାଦି ସବୁ ରହିଛି, ଅଷ୍ଟାଙ୍ଗ ଯୋଗ ରହିଛି, ଯୋଗ ବିଧି ରହିଛି। ତେଣୁ ଏଇ ଜମ, ଜମ କହିଲେ କ'ଣ କରିବା କଥା ନୁହଁ, ନୋ ମିଟ୍ ଇଟିଂ, ଏ ଯେଉଁ ରହିଛି ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଏଇସବୁ ଏଇଟା ବନ୍ଦ କରାଯାଇଛି, ଏଇଟା ଜମ। ଏବଂ ନିୟମ ହେଉଛି କ'ଣ ନା, ଭଗବାନଙ୍କ ନାମ ନେବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ଜମ ଏବଂ ନିୟମ, ବା ସମସ୍ତଙ୍କର କିଛି ନିୟମ ରହିଛି, ସବୁ କିଛି କ'ଣ କରିବେ ନାହିଁ, ହ୍ୱାଟ ନଟ୍ ଟୁ ଡୁ, ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରା ସୁରା, ଅସୁର ପ୍ରତି ବ୍ୟକ୍ତିମାନେ ସେମାନେ ଜାଣନ୍ତି ନାହିଁ କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ। ନ ଶୌଚଂ ନା ପି ଚାଚାର ନ ସତ୍ୟଂ ତେସୁ ବିଦ୍ୟତେ, ତାଙ୍କର କୌଣସି ଶୌଚତା ନାହିଁ ବା ଠିକ୍ ଭାବରେ ଆଚର କରନ୍ତି ନାହିଁ, ତାଙ୍କ ପାଖରେ କିଛି ସତ୍ୟତା ନଥାଏ। ଏଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଲକ୍ଷଣ ରହିଛି। ତେଣୁ ଇଏ ଆମର ହେଉଛି କ'ଣ ନା, जम जमस आउ गोटे अर्थ आस कौन ना वस्तुतस्तु जमेन मनोनिरोध मनोनिरोधन आसाद्यते प्राप्यते इति जम साधन मुख्यम। जम जदि तुम ठीक भाव पालन कर जम नियम इत्यादि पालन कर तुम मुक्ति प्राप्त हो पातंजलि जोग सिद्धि जो रही जोग अष्टांग जोग विधि रही तेणु भगवान सिद्धि प्रदान करेंगे भगवान द्वारा हत हो मैंने हताधि गतिदायक भगवान जहाँ हत्या करेंगे श्रेष्ठ गति प्रदान करेंगे तेणु सनातन गोस्वामी भाष्य कहते जे कुं कल पृथ्वी जरयती दंताभ्याम भारेण च चुनयती इति कुंजर कुंजर शब्दर व्याख्या कर सी कुंजर शब्द अर्थ कौन व्याख्या कुंजर जो शब्द रही तार व्याख्या जो करार अर्थ हो सनातन गोस्वामी कु कहले पृथ्वी जरयती जर जर बोले जरयती दंताभ्याम भारेण च चुनयती दंत भार रे जो पृथ्वी को चूर्ण कर दौंती ये भाव में कुबला पीढ़र शक्ति रही कुंजर कुंजर नाम है हाथ हाथी नाम हो कुंजर कुंजर स्तम इति महाबलत्व उक्तम कुंज कुबला पीढ़ दस हजार हाथी बल था तार महाबलत्व ये कह अस्मिन् एव क्षणे इन्हें वर्तमान काल व्यवहार करागला भगवान कहले ना पठेबी नयामी शब्द कहगला वर्तमान काल कहगला पठाऊँ तुमको वर्तमान यदि न उठब तुमको पठाऊँ वर्तमान भविष्य काल कहले ना वर्तमान काल कहले नयामी वर्तमान अस्मिन् एव क्षणे अद्य अस्मिन् यही वर्तमान पठाऊँ तुमको तेणु तथापि जो मानकर असुर स्वभाव संपन्न व्यक्ति से माने तथापि सचेतन हुवंती नाही भगवान सब सुजोग देसिन ताकु देथिले से तथापि जदि से भगवान को शरण रे जाईथा शरण जाईथांदा ताले से मध्य भगवान को कृपा प्राप्त होइथा से उद्धार पाई जाईथा बा से ताकु हत्या करिना थांदे भगवान तथापि से भगवान को शरण रे जाउ नाही तेणु पंचम श्लोक एवं निर्भसितो अम्बष्टः कूपितः कूपितं गजं चोदयामास कृष्णाय कालांतक जमोपमं। से भावुची कौन मोर ये हाथी रही छोट पिलाटा तक हाथी को चकटी दब एक मारज ये बड़ बड़ कथा कहूँ ये भाव चिंता करुच्ची अम्बष्ट माहुत तेणु ये कह निर्भसित भगवान यही भाव तिरस्कार कले अंबष्ट हस्तीपालक कौन कला ना कुपित भगवान जो कथा कहले भय आसला ना तार कोप आसला क्रोध आसला तेणु से क्रोध करी कौन कला ना कालांतक जमोपम से भावुच ये काल मु काल पाखे रही जापारे सी स्वयं काल भगवान से उपस्थित अच्छा काल अस्मी लोकक्षकृत प्रबुद्ध भगवान होती काल काल से काल किंतु ये भावी कौन मोर पाखे जी रही ये काल काल जम कुबला पीढ़ तेणु तार अम्बष्टर माउतर तार क्रोध आसला एवं सी भावी कौन कौन ना कालांतक जमोपम कालेन अंत आयु शेषो जेसांग तेसांग मनुष्याधीना जो जम प्रसिद्ध तेन उपमा जस्यतं जी देख कुबड़ा पीढ़ को हाथी को समस्ते भय करेंगे स्वयं जम बोली चिंता करेंगे आम भगवद गीता षोड़श अध्याय गोटे रही गीता महात्म वर्णना कर जे हाथी थिला को जगह गुजरात रे ना गुजरात रे रही गोटे को से नगर से हाथीटा कौन कर पगल हो जाता ये भगवद गीतार महात्म कथा कह जा गुजरात सौराष्ट्र नगर किए जा सौराष्ट्र सौराष्ट्र नगर रे गोटे राजा थे नाम हूँ खड़ग बायु तर गोटे हाथी थिला हरिमर्दन हाथी सी थे पगल होकर बुलूला बुलूला बेले समस्त भय करगले तेणु किंतु से ही समय रे गोटे नदी में स्नान करें ब्राह्मण ସିଏ ଆସୁଛନ୍ତି, ସେଇପଟେ ଆସୁଛନ୍ତି, ସେପଟେ ତା ସାମ୍ନାରେ ପଟେ ହାତୀ ଆସୁଛି, ତେଣୁ ସମସ୍ତେ ଦୂରରୁ ପାଟି କରୁଛନ୍ତି। ବ୍ରାହ୍ମଣ ଜଣଙ୍କ ତାଙ୍କୁ କହୁଛନ୍ତି, ହେ ବିପ୍ରବର, ଏ ମତେ ହାତୀଟା ପାଗଳ ହୋଇଯାଇଛି, ତୁମେ ପାଖେଇ ଯାଅ, ପାଖେଇ ଯାଅ, ପଳେଇ ଯାଅ, ପଳେଇ ଯାଅ। ଏଭଳି ଭାବେ କହୁ କିଛି ଶୁଣୁନାହାନ୍ତି ସିଏ ବ୍ରାହ୍ମଣ। ସିଏ କ'ଣ କଲେ, ସେ ହାତୀ ପାଖକୁ ଆସିଗଲା। ହାତୀ ପାଖକୁ ଆସିକରି ଭାବିଲେ, ସମସ୍ତେ ଭାବିଲେ ଆ ମୃତ୍ୟୁ ହେବ ଆଜି, କିନ୍ତୁ ସିଏ କ'ଣ କଲେ ନା, ହାତୀର ଶୁଣ୍ଢରେ ହାତ ଦେଇଦେଲେ। ହାତ ଦେଇଦେଇକରି ଷୋଡ଼ଶ ଅଧ୍ୟାୟ ପଢ଼ି ହାତୀକୁ ଛୁଇଁଲେ। ଷୋଡ଼ଶ ଅଧ୍ୟାୟ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟ, କାହାର ଗୋଟିଏ ଶ୍ଳୋକ କହିପାରିବେ କି, ଆଉ ମନେ ଅଛି ଷୋଡ଼ଶ ଅଧ୍ୟାୟ? ଅଭୟଂ ସତ୍ ସଂଶୁଧୀର୍ ଜ୍ଞାନ ଯୋଗ ଅବ୍ୟବସ୍ଥିତ ଦାନଂ ଦମଶ୍ଚ ଯଜ୍ଞଶ୍ଚ ସ୍ୱାଧ୍ୟାୟ ସ୍ତପ ଆର୍ଯ୍ୟବଂ। ଏ ଷୋଡ଼ଶ ଅଧ୍ୟାୟ ପ୍ରଥମ ଶ୍ଳୋକ ହେଉଛି ଏଇଟା। ଅଭୟଂ ପ୍ରଥମ ହେଉଛି ଅଭୟ, କେବଳ ଯେଉଁ ଗୀତା ଜଣେ ପାଠ କରିଦେବ ସେ ଅଭୟ ହୋଇଯିବ, କେବଳ ସିଏ କେବଳ ଅଭୟ ହେବ ତା ନୁହଁ, ଏ ହାତୀକୁ ମଧ୍ୟ ବଶ କରିଦେଲେ ପାଗଳ ହାତୀ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, ଯାହାଙ୍କର କ'ଣ, ଯାହାଙ୍କର ଗୀତ, ଯାହାଙ୍କର କଥା କହିକିରି ଜଣେ ହାତୀକୁ ବଶ କରିଦେଉଛି, ଆଉ ସେଇ ସେଇ ଭଗବାନ ଅଛନ୍ତି, ତାଙ୍କ କଥା କ'ଣ କହିବା। ତେଣୁ ଏ କଥା ଶୁଣି ସେ ସୌରାଷ୍ଟ୍ର ରାଜ୍ୟର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ରାଜାଙ୍କ ପାଖକୁ ଖବର ପଳିଗଲା, ଏଭଳି ଭାବରେ ଆପଣଙ୍କ ହାତୀ ଯେଉଁ ହେଉଥିଲା ପାଗଳ ହୋଇକି ବୁଲୁଥିଲା, ତାଙ୍କ ପଛରେ ସବୁ ତାଙ୍କର ହାତୀର ଯେଉଁମାନେ ରକ୍ଷା କରିଥିଲେ ସେମାନେ ସବୁ ଧାଉଁଥିଲେ, ତାକୁ କେମିତି କଣ୍ଟ୍ରୋଲ କରିବେ, କିନ୍ତୁ କରିପାରୁନଥିଲେ। କିନ୍ତୁ ବ୍ରାହ୍ମଣ ଯେତେବେଳେ ତାକୁ ବଶ କରିଦେଲା, ସେ ଖବର ଚାଲିଗଲା ରାଜାଙ୍କ ପାଖକୁ, ତେଣୁ ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସିଏ ଆସିକି ସେ ବ୍ରାହ୍ମଣଙ୍କୁ ପଚାରିଲେ, କିଭଳି ତାକୁ ବଶ କଲ, ଏଭଳି ପାଗଳ ହାତୀକୁ କେମିତି ବଶ କଲ। ତେଣୁ ସେ ବ୍ରାହ୍ମଣ ସେ କଥା କହିଲେ, ଷୋଡ଼ଶ ଅଧ୍ୟାୟର ଶ୍ଳୋକ କହିଲେ, ଅଭ୍ୟାଂ ସତ୍ୟ ସୁଧୀର ଏହିସବୁ ଶ୍ଳୋକ କହିଲେ। ତେଣୁ ଏ ଶୁଣିକରି ସେ ମଧ୍ୟ ନିର୍ଭୟ ହୋଇଗଲେ, ସେ ରାଜା ମଧ୍ୟ ନିର୍ଭୟ ହୋଇଗଲେ ଏବଂ ଭଗବାନଙ୍କୁ ପ୍ରାପ୍ତ ହେଲେ। ଏ ଷୋଡ଼ଶ ଅଧ୍ୟାୟ ମହାତ୍ମାରେ ବର୍ଣ୍ଣନା କରାଯାଇଛି, ଗୀତା ମହାତ୍ମାରେ ରହିଛି। ତେଣୁ ଇଏ ଭାବୁଛି କ'ଣ, ଅମ୍ବଷ୍ଟ ଭାବୁଛି, ଇଏ କାଳାନ୍ତକ ରହିଛି, ଆମର ଇଏ ଛୋଟ ପିଲାଟା, ଆକୁ ମୁଁ ହତ୍ୟା କରିଦେବୁ, ସିଏ କ'ଣ ଆମକୁ ଅଧ୍ୟ ପଠେଇବ, ଆମେ ବର୍ତ୍ତମାନ ତାକୁ ଅଧ୍ୟ ପଠେଇଦେବୁ, ଜମା ସଦନକୁ ଆମେ ପଠେଇଦେବୁ, ଇଏ ଭାବୁଛି ସେଇଭଳି ଭାବରେ ଅମ୍ବଷ୍ଟ ଚିନ୍ତା କରୁଛି। ତେଣୁ କ'ଣ କଲା, ପାଞ୍ଚରେ କୁହାହେଉଛି ଯେ କୃଷ୍ଣାୟ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କୃଷ୍ଣାୟ, କହିଲେ କୃଷ୍ଣ ଗ୍ରହିତୁମ୍ କାଳେନ ଅନ୍ତ ଆୟୁ, ଏଇଟା ମୁଁ କହିଲି ନା, କୃଷ୍ଣାୟ ଚୋଦୟ, ହଁ, ସେ ଏଇଭଳି ଭାବରେ କ'ଣ କଲା ନା, ସେ ମାଉଁତ କୋପିତ, ମାଉଁତର ଭୟ ଆସିଲା ନାହିଁ। ଭଗବାନ ଯେଉଁ କହିଦେଲେ ଅନ୍ତତଃ ପକ୍ଷେ ଭୟ ଯଦି ହେଇଥାନ୍ତା ତାହେଲେ ମଧ୍ୟ ସେ ବଞ୍ଚିଯାଇଥାନ୍ତା, କିନ୍ତୁ ତା'ର ଭୟ ଆସିଲା ନାହିଁ, ତା'ର କୋପ କ୍ରୋଧ ଆସିଲା। ତେଣୁ ସେ କ'ଣ କଲା ନା, ଗଜଂ ସେ ହାତୀକୁ କୃଷ୍ଣାୟ, କୃଷ୍ଣଙ୍କ ପ୍ରତି ଚୋଦୟ ମାସ, କୃଷ୍ଣଙ୍କୁ ଦଳି ଦେବା ପାଇଁ ଗଲା, କହିଲା ମୋତେ ଏବେ ଜନସାଧାରଣ କ'ଣ ତୁମେ ପଠେଇବ, ମୁଁ ତୁମକୁ ପଠେଇଦେଉଛି କହିକି କୁଞ୍ଜରକୁ ନେଇକିରି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆଗେଇଗଲା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କୃଷ୍ଣାୟ, କହିଲେ କୃଷ୍ଣ ଗ୍ରହିତୁ କାଳେନ ଅନ୍ତ ଆୟୁ ସେସୋ ଜେସାଂ ତେସାଂ ମନୁଷ୍ୟାଧୀନାଂ ଯୋ ଜମ। ଏ ଶବ୍ଦଟିରେ ଟିକେ ବହୁତ ତାତ୍ପର୍ଯ୍ୟ ରହିଛି, ଗୁଡ଼ ତାତ୍ପର୍ଯ୍ୟ ରହିଛି। ତେଣୁ ଇଏ କୃଷ୍ଣ ଆର ଅର୍ଥ ହେଉଛି କେତେ, ଶ୍ଳୋକ ନମ୍ବର ପାଞ୍ଚ, ଆର ଅର୍ଥ ହେଉଛି କ'ଣ ନା, ସେ ମାହୁଁ ତ କ'ଣ କଲା ନା, ସେ କୃଷ୍ଣଙ୍କୁ ଧରିବା ପାଇଁ ସେ ତାକୁ ଆଙ୍କୁଶ ମାରିଲା। ତେଣୁ ଏଲିଫ୍ୟାଣ୍ଟକୁ କୁହାଯାଉଛି ଏଠି ଯମରାଜ ଭଳି, ଏଲିଫ୍ୟାଣ୍ଟକୁ ଯମରାଜ ଭଳି କୁହାଯାଉଛି, ଯିଏକି ଜଣଙ୍କର ଜୀବନକୁ ଅନ୍ତ କରିଦେବ କାଳ ଦ୍ୱାରା, ଯେମିତି କାଳ ଯେମିତି ସମସ୍ତଙ୍କର କାଳ ସମସ୍ତଙ୍କର ଜୀବନ ନେଇଯାଏ, ସେଇଭଳି ଭାବରେ ବର୍ତ୍ତମାନ ଏଇ ଯମ କାଳ ଭଳି, କାଳାନ୍ତକ ଭଳି ରହିଛନ୍ତି। ଇଏ ହାତୀ, କିନ୍ତୁ କୃଷ୍ଣ ହେଉଛନ୍ତି କାଳର ମଧ୍ୟ କାଳ, ମାଷ୍ଟର ଅଫ୍ ଟାଇମ୍, ତେଣୁ ଯିଏକି ଏ ହାତୀ ଅପେକ୍ଷା ମଧ୍ୟ ଆହୁରି ଶକ୍ତିଶାଳୀ ଭଗବାନ। ତେଣୁ ଏ ହାତୀ ଏବଂ ତାର ଯେଉଁ ମାହୁତ ରହିଛି ସେମାନେ ଭଗବାନଙ୍କ କିଛି କ୍ଷତି କରିପାରିବେ ନାହିଁ। ତେଣୁ ଏଠି ଯେଉଁ କାଳାନ୍ତକ ଶବ୍ଦ ବ୍ୟବହାର କରାଯାଇଛି, କାଳାନ୍ତକ ଯମୋପମମ୍, ଏଇ ଶବ୍ଦର ଅର୍ଥ ହେଉଛି, ଇଏ ହେଉଛି ସମୟ ଏବଂ ମୃତ୍ୟୁ ଏବଂ ଯମରାଜ। ଇଏ ଏ କହିବାର ଉଦ୍ଦେଶ୍ୟ ହେଉଛି କାଳାନ୍ତକ ଯମୋପମମ୍ ଯମରାଜ, ସମୟ ମୃତ୍ୟୁ ଏବଂ ଯମରାଜ, ଏ ସ୍ୱୟଂ ଭଗବାନ କୃଷ୍ଣ ହେଉଛନ୍ତି ସବୁକିଛି। ଏଭଳି ଭାବରେ କହିବାର ଉଦ୍ଦେଶ୍ୟ ହେଉଛି ଯେ ପରୀକ୍ଷିତ ସନାତନ ଗୋସ୍ୱାମୀ ତାଙ୍କ ଭାଷ୍ୟରେ କହିଛନ୍ତି ଯେ ପରୀକ୍ଷିତ ମହାରାଜଙ୍କର ଭୟ ଆସିଗଲାଣି, ଏଭଳି ଭାବରେ ବର୍ତ୍ତମାନ ଏ ହାତୀକୁ ନେଉଛନ୍ତି, ତାଙ୍କୁ କ'ଣ କିଛି କ୍ଷତି କରିପାରନ୍ତି, ସେଥିପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି କାଳାନ୍ତକ ଯମୋପମମ୍, ଯିଏ ସ୍ୱୟଂ କାଳ ଏବଂ ଯମଙ୍କର ଯମରାଜଙ୍କର ମଧ୍ୟ କାଳ, ସିଏ ମଦ୍ଭୟାତ୍ ବାତି ବାହାତ ୟଂ ସୂର୍ଯ୍ୟସ୍ତପତି ମଦ୍ଭୟାତ୍ ବର୍ଷ ତିନ୍ଦ୍ର ଧତି ଅଗ୍ନି ମୃତ୍ୟୁସ୍ତରତି ମଦ୍ଭୟାତ୍, ଯାହାଙ୍କର ଭୟରେ ସମସ୍ତେ ଭୟ କରନ୍ତି, ଏମିତି ଭୟ ମଧ୍ୟ ତାଙ୍କୁ ଭୟ କରନ୍ତି, ସ୍ୱୟଂ ବିଭେତି ଭୟମ୍, ଭାଗବତ ପ୍ରଥମ ସ୍କନ୍ଧରେ ଶୁକୁଟି ଅଛନ୍ତି। ଭଗବାନ କଥା ଛାଡ଼ନ୍ତୁ, ଭଗବାନ ନାମ ଏଭଳି ପ୍ରଥମ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି, ଭଗବାନଙ୍କ ନାମ ଏଭଳି ଯେ ଆପନ ସଂସ୍କୃତି ଘୋରାମ, ଆମେ ଏଇ ଯେଉଁ ଘୋର ସଂସ୍କୃତିରେ ପଡ଼ିଯାଇଛେ, ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ିଯାଇଛେ, ସେଇ ଚକ୍ରରେ ପଡ଼ି ଯଦି ଜଣେ ଜନ୍ନାମ ବିବଶ ଗୁଣନ, ଯିଏ ବିବଶ ଭାବରେ ମଧ୍ୟ ଯାହାଙ୍କର ଭଗବାନଙ୍କର ଯଦି ଭଗବାନଙ୍କ ନାମ ଯଦି ଆମେ ନେଲେ, ତାହେଲେ ତତ ସଦ୍ୟ ବିମୁଚ୍ୟତ, ତାହେଲେ ସାଙ୍ଗେ ସାଙ୍ଗେ ସେମାନେ ମୁକ୍ତି ପାଇଯିବେ। ଯତ୍ ବିଭେତି ସ୍ୱୟଂ ଭୟମ୍, ଯାହାଙ୍କୁ ସ୍ୱୟଂ ଭୟମ୍ ଭୟ ମଧ୍ୟ ଭୟ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ, ଭଗବାନଙ୍କ ନାମରେ ଏତେ ଶକ୍ତି ରହିଛି, ଆଉ ଭଗବାନ କଥା କ'ଣ କହିବା। ଅବଶ୍ୟ ଆମେ ଭାବିବୁ ଯେ ଭଗବାନଙ୍କ ଠାରୁ ଭଗବାନ ନାମ ଟିକେ କମ୍ ଅଛି, ନା ନା, ଭଗବାନଙ୍କ ଠାରୁ ଭଗବାନ ନାମର ଆହୁରି ଅଧିକ ମହାତ୍ମା ରହିଛି। ରାମଜୀ, ଏହି ଉଦାହରଣଟି ଦିଆଯାଏ, ରାମଜୀ ଲଙ୍କା ଯିବା ପାଇଁ, ସମୁଦ୍ର ପାରି ହେବା ପାଇଁ ସେତୁ ବନ୍ଧନ କଲେ, କିନ୍ତୁ ହନୁମାନଜୀ ଆଉ ସେତୁ ବନ୍ଧନ ଦରକାର ପଡ଼ିଲା ନାହିଁ, ସେ ଭଗବାନ ରାମଙ୍କର ନାମ କହିକିରି ସେ ଚାଲିଗଲେ, ଜୟ ଶ୍ରୀରାମ। ତେଣୁ ଆମର ରୂପ ଗୋସ୍ୱାମୀ ନାମ ଉପରେ ଗୋଟେ ରହିଛନ୍ତି, ଲେଖିଛନ୍ତି ଅଷ୍ଟକମ୍ ଲେଖିଛନ୍ତି, ସେଥିରେ କହିଛନ୍ତି ଯେ ଯଦିଓ ଭଗବାନ ଏବଂ ଭଗବାନ ନାମ ଭିତରେ କିଛି ତଫାତ୍ ନାହିଁ, ନାମ ନାମେଓ ଅଭିନ୍ନତ୍ୱାନ୍ ନାମ ନାମିନ, ଭଗବାନ ନାମ ଓ ନାମ ଭିତରେ କୌଣସି ତଫାତ୍ ନାହିଁ, କିନ୍ତୁ ତଥାପି ପୂର୍ବସ୍ମାତ୍ ପରମେବ ହନ୍ତ କରୁଣମ୍ ଇତି ଜ୍ଞେୟମ୍, ମାନେ ଭଗବାନଙ୍କ ନାମଟା ଭଗବାନ ଠାରୁ ଆହୁରି କରୁଣାମୟ। ଭଗବାନ ଭଗବାନ ଆସନ୍ତୁ କି ନ ଆସନ୍ତୁ, ଭଗବାନ ନାମ ଆସିଯାଉଛନ୍ତି। ତେଣୁ ରୂପ ଗୋସ୍ୱାମୀ କହୁଛନ୍ତି ଭଗବାନ ନାମ ଭଗବାନ ଠାରୁ ଆହୁରି କରୁଣାମୟ, ପୂର୍ବସ୍ମାତ୍ ପରମେବ ହନ୍ତ କରୁଣମ୍, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଯେଉଁ ମାହୁନ୍ତ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସେ ଗଜକୁ ପ୍ରେରଣ କରୁଛନ୍ତି, ତା'ର ତାକୁ ଯେଉଁ ରହିଛି ଆଙ୍କୁଶ ମାରୁଛନ୍ତି। ତେଣୁ ଛଅ ନମ୍ବର ଶୁକ୍ଳ କୁହାଯାଉଛି, କରିନ୍ଦ୍ରସ୍ତମ ଭିଦୃତ୍ୟ କରେଣ ତରସା ଗ୍ରହିତ କରାତ୍ ବିଗଳିତ ସୋମୁ ନିହତାଙ୍ଘ୍ରି ସୋଲିୟତ। ବର୍ତ୍ତମାନ କ'ଣ ହେଲା ନା, ସହ କହିଲେ ସେ ଯେଉଁ କୁବଳିଆ କରିନ୍ଦ୍ର ମତ ହସ୍ତିରାଜ, ସେ କ'ଣ କଲେ ନା ତରସା, ସିଏ ବହୁତ ସିଏ ମଧ୍ୟ କ୍ରୋଧ, ଏଣେ ସିଏ ମଧ୍ୟ କ୍ରୋଧ କରୁଛି, ଖାଲି ମାହୁନ୍ତର କ୍ରୋଧ ଅଛି ତା ନୁହଁ, ତାର ମଧ୍ୟ କ୍ରୋଧ ଆସିଛି, ତେଣୁ ସିଏ କ'ଣ କରିଛି ନା ତରସା କହିଲେ ଖୁବ୍ ଜୋରରେ ଯାଉଛି ତଙ୍ଗ କହିଲେ କୃଷ୍ଣଙ୍କ ପ୍ରତି ଅଭିଦୃତ୍ୟ ଆସି ପହଞ୍ଚିଗଲା କୃଷ୍ଣଙ୍କ ପାଖରେ ଆସି ପହଞ୍ଚିଗଲା ତେଣୁ ତାର କରେଣ କହିଲେ ତାର ଶୁଣ୍ଢରେ କ'ଣ କଲା ନା ଅଗ୍ରହିତ କୃଷ୍ଣଙ୍କୁ ଧରି ପକାଇଲା ଭାବିଲା ଛୋଟ ପିଲାଟା ଧରି ପକାଇଲା ଶୁଣ୍ଢରେ ଅଗ୍ରହିତ ଧୂତବାନ ସହ ମାନେ କୃଷ୍ଣକୁ ଧରି ପକାଇଲା ତେଣୁ କୃଷ୍ଣ କ'ଣ କଲେ ନା କରାତ କହିଲେ ସେ ଶୁଣ୍ଢରୁ ବିଗଳିତ ଭଗବାନ ସେ ଶୁଣ୍ଢରୁ ଖସି ପଡ଼ିଲେ ବିଗଳିତ ସ୍ଖଳିତ ସନ୍ ଅଙ୍ଘ୍ରିଷୁ କହିଲେ ତାର ଯେଉଁ ପାଦ ଚାରିଟି ପାଦ ରହିଛି ପଦ ଚତୁଷ୍ଟାଏ ଅମୁ କହିଲେ ଗଜ ନିହତ୍ୟ କହିଲେ ପ୍ରହୃତ୍ୟ ଅଲିୟତ ଭଗବାନ ସେଠୁ ତା ଶୁଣ୍ଢରୁ ନିଜକୁ ମୁକୁଳେଇ ଦେଲେ ଏବଂ ତାର ଚାରି ପାଦ ଯେଉଁ ଖୁରା ରହିଛି ତା ଭିତରେ ସେ ଲୁଚିଗଲେ ଭଗବାନ ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତଂ ନିର୍ଭୟତ୍ୱେନୈବ ସ୍ଥିତଂ କୃଷ୍ଣଂ କରେଣ ଶୁଣ୍ଢେନ ମଧ୍ୟ ଦେଶ ଅଗ୍ରହିତ ତେଣୁ ତଂ ନିର୍ଭୟତ୍ୱେନ କହିଲେ କ'ଣ ହଁ ଭଗବାନଙ୍କର ଭଗବାନଙ୍କର ଭୟ ଆସିବ କି ଭଗବାନଙ୍କ ନାମ ନେଲେ ଜଣେ ଅଭୟ ହେଇଯିବ ଭଜଉଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ ଅଲଭ ମାନବ ଜନମ ସତ ସଙ୍ଗେ ତରଭ ମାନବ ଜନମ ସତ ସଙ୍ଗେ ତରହୁ ଏ ଭବ ସିନ୍ଧୁରେ ଭଜହୁ ରେ ମନ ନନ୍ଦନ ଅଭୟ ଚରଣର ବିନ୍ଦ ତେଣୁ ଭଗବାନ ନିର୍ଭୟତ୍ୱ ନେଇ ଅସ୍ତିତ ଭଗବାନ କୌଣସି ଭୟ ନାହିଁ ସେ ରହିଛନ୍ତି ଏତେ ବିରାଟ ଅବସ୍ଥା ଆସୁଛି ଭଗବାନଙ୍କର କ'ଣ ଅଛି ଅସୁବିଧା ତେଣୁ କୃଷ୍ଣଙ୍କରେଣ ଶୁଣ୍ଢେନ ମଧ୍ୟ ଦେଶ ଅଗ୍ରହିତ ଭଗବାନ ଦୌଡ଼ି ପଳେଇଲେ ନାହିଁ ସେଇଠି ଠିଆ ହେଇଥିଲେ ଇଏ ଆସିଲା ଶୁଣ୍ଢରେ ଭଗବାନଙ୍କର କଟି ଦେଶକୁ ଧରି ଧରି ପକାଇଲା ତତଶ୍ଚ ସ କୃଷ୍ଣ ଅମୁଂ କୁଜରଂ ନିହତ୍ୟ ବାମ ମୁଷ୍ଟିଆ ଶୁଣ୍ଢେ ଗ୍ରହିତ୍ୟା ତତ୍ ପ୍ରହାର ବ୍ୟବସାତ ଶୁଣ୍ଢା ବିଗଳିତ ସନ୍ ଅଙ୍ଘ୍ରିଷୁ ତସ୍ୟ ମହାସ୍ଥୂଳ ପାଦେଶୁ ଅଲିୟତ ଭଗବାନ ଯେତେବେଳେ ଗ୍ରହଣ କରିନେଲା ସେଠି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଭଗବାନ କ'ଣ କଲେ ନା ବାମ ମୁଷ୍ଟିଆ ତାଙ୍କ ବାମ ହାତରେ ଗୋଟିଏ ପାହାର ଗୋଟେ ପକାଇଲେ ଗୋଟେ ପ୍ରହାର ପକାଇଲେ ଯେଉଁ ପ୍ରହାରରେ ସିଏ ବିବଶ ହେଇଗଲା ଆଉ ତାର ଶକ୍ତି ନଷ୍ଟ ହେଇଗଲା ତେଣୁ ଭଗବାନ ବହୁତ ସହଜରେ ସେ ଯେଉଁ ଶୁଣ୍ଢରେ ଧରିଥିଲା ସେ ଶୁଣ୍ଢଟା ଶିଥିଳ ହେଇଗଲା ତେଣୁ ଭଗବାନ ଚାଲି ଆସିଲେ ବିଗଳିତ ହେଇଗଲେ ସେଠୁ ବାହାରି ପଡ଼ିଲେ ବାହାରିକି ଆସିକରି ତାର ଯେଉଁ ଚାରି ଖୁରା ରହିଛି ବିରାଟ ବିରାଟ ପାଦ ରହିଛି ସ୍ତମ୍ଭ ଭଳି ରହିଛି ସେଇ ତାରି ଭିତରେ ରହିଗଲେ ତେଣୁ ଅତ୍ର ଅଙ୍ଘ୍ରିଷୁ ଇତି ବହୁବଚନେ ନେଇବ ବ୍ୟାଖ୍ୟମ୍ ଅଙ୍ଘ୍ରିଷୁ କହିଲେ ଗୋଟିଏ ପାଦରେ ରହିଲେ ନାହିଁ ଚାରି ପାଦ ଭିତରେ ବୁଲିଲେ ଭଗବାନ ବହୁବଚନରେ କୁହାଯାଇଛି ପ୍ରଥମ ଏକସ୍ମିନ୍ ପାଦ ପୃଷ୍ଠେ ଅଲିୟତ ପ୍ରଥମେ ଗୋଟିଏ ପାଦରେ ରହିଲା ବେଳକୁ ତଦଙ୍ଘ୍ରି ଘ୍ରାଣ ଦୃଷ୍ଟ ହଉ କୁଞ୍ଜର ତଥୈବ ଦତ୍ତମୁଦ୍ୟତ ସତି ଇଏ ହାତୀ ତାର ଚକ୍ଷୁଟା ଏତେ ବଡ଼ ନାହିଁ ସେ ଦେଖିପାରେ ନାହିଁ ଭଲ ଭାବରେ ଯାହା ବି ହଉ ସେ ଶୁଣ୍ଢ ମାତ୍ର ଶୁଙ୍ଘିକିରି ଜାଣିପାରିଲା ଏଇଠି ରହିଛି ବୋଲି କହିକି ସେ ଯେତେବେଳେ ଧରିବା ପାଇଁ ବସିଲା ସେତେବେଳେ ଭଗବାନ ଆଉ ଗୋଟେ ପାଦ ପଳେଇଲେ ଆଉ ଗୋଟେ ପାଦକୁ ପଳେଇଲେ ଦତ୍ତମୁଦ୍ୟତ ସତି ଅନ୍ୟସ୍ମିନ୍ ପାଦେ ଅଲିୟତ ଆଉ ଗୋଟେ ପାଦକୁ ପଳେଇଲେ ତଥାପି ଧର୍ତ୍ତମୁଦ୍ୟ ସେଠି ମଧ୍ୟ ସେ ଜାଣିକିରି ଶୁଙ୍ଘିଲା ହଉ ଏଠି ରହିଛନ୍ତି ସେଠିକି ଯେତେବେଳେ ଶୁଣ୍ଢରେ ଆଣିବା ପାଇଁ ବସୁଛି ସେତେବେଳେ କ'ଣ କହୁଛନ୍ତି ଅନ୍ୟସ୍ମିନ୍ ପାଦେ ଭଗବାନ ଆଉ ଗୋଟେ ପାଦକୁ ଚାଲିଯାଉଛନ୍ତି ତଥାପି ଧର୍ତ୍ତମୁଦ୍ୟତେ ଆଉ ଗୋଟେ ପାଦକୁ ଏଇଭଳି ଭାବରେ ବହୁ ବଚନରେ କୁହାଯାଇଛି ଅଙ୍ଘ୍ରି ଯୁଗ ଏସବୁ କୁହାଯାଇଛି ମହା ସମ୍ମୁଖାମ୍ବୁଜୋ ସହ ସମ୍ମୁଖାମ୍ବୁଜୋ ମହାକୌତୁକୀ ସ କୁଞ୍ଜରଂ ବହୁଶୋ ବଞ୍ଚୟନ ସୋ ଖେଳାମ ଏବା ଧୂତାଂ ଲୋକାନ୍ ଦର୍ଶୟା ସେ ଭଗବାନ ଅନ୍ୟମାନେ ସବୁ ଦେଖି ଆନନ୍ଦ ହେଉଛନ୍ତି ଆନନ୍ଦମାନେ ଦେଖି ହସୁଛନ୍ତି
ଭଗବାନ ଏଇଭଳି ଭାବରେ ଖେଳୁଛନ୍ତି କୁନ୍ଦର ସହିତ, କୁବୁଡ଼ା ପିଡ଼ ସହିତ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଲୀଳୟା କ୍ରୀଡ଼ୟା ଏସବୁ ରହିଛି। ଭଗବାନ ଲୀଳା କରୁଛନ୍ତି, କ୍ରୀଡ଼ା କରୁଛନ୍ତି, ତା ସହିତ ଭଗବାନ କାହିଁ ଭୟ ଆସିବ। ଭଗବାନ ଏ ପର ସବୁ କୁହାଯିବ, ଆଠ ନମ୍ବର ଶ୍ଳୋକରେ ଭଗବାନ ଏଇଟା କୁହାଯିବ ଲୀଳା, ଭଗବାନ ଲୀଳା କରୁଛନ୍ତି ତା ସହିତ। ଏଗାର ନମ୍ବର ଶ୍ଳୋକରେ କହିଯିବ କ୍ରୀଡ଼ା କରୁଛନ୍ତି, ଆମେ ଯେମିତି ଖେଳ କରୁଛେ ସେଭଳିଆ ଭଗବାନ କୁବୁଡ଼ା ପିଡ଼ ସହିତ ଖେଳୁଛନ୍ତି। ତେଣୁ ଏଠି କୁହାଗଲା ଯେଉଁ ବି ଶବ୍ଦେନ କରେନ୍ଦ୍ରମ ଅଭିଦୃତ୍ୟ କରେଣ ତରସାଗ୍ରହିତ କରାତ ବିଗଳିତ ସୋମୁ ନିହତାଙ୍ଘ୍ରି ସୋଲିୟତ ସୁଲିୟତ। ଏଠି ଶବ୍ଦ ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନ ଯେଉଁ ଲୀଳା କଲେ, ତେଣୁ ତାଙ୍କର ବସ୍ତ୍ର ଆଉ ଯେଉଁ ମାଳା ସବୁ ପରିଧାନ କରିଥିଲେ ଇଏ କିଛି ଅସୁବିଧା ହେଇନି। ହାତୀ ସହିତ ଯୁଦ୍ଧ କରିବେ କିନ୍ତୁ ତଥାପି ତାଙ୍କର ବସ୍ତ୍ର ବା ତାଙ୍କର ଯେଉଁ ମାଳା ସବୁ ଧାରଣ କରିଛନ୍ତି ସେସବୁ ସୁରକ୍ଷିତ ଭାବେ ରହିଛି। ଆ ପରେ ଆମେ ବର୍ଣ୍ଣନା କରିବା ଭଗବାନ କିଭଳି ଭାବରେ ମାଳା ପରିଧାନ କରି ସେଇ ମାଳା କିଛି ହେଇନି ତାଙ୍କର, ଏଇଟା ପରେ କୁହାଯିବ। ତେଣୁ ସାତ ନମ୍ବର ଶ୍ଳୋକରେ କହୁଛନ୍ତି ଯେ ଏଇଭଳି ଭାବେ ଯେତେବେଳେ ଭଗବାନ ହାତୀ ସହିତ ଖେଳୁଛନ୍ତି, ହାତୀ କିନ୍ତୁ ହାତୀର କ୍ରୋଧ ବଢ଼ି ବଢ଼ିକା ଯାଉଛି, ହାତୀର କ୍ରୋଧ ଏତେ ହେଇଯାଇଛି, ସଂକ୍ରୋଧ ସ୍ତମଚକ୍ଷାଣ ଘ୍ରାଣ ଦୃଷ୍ଟି ସକେ ଶବମ ପରାମୃଷତ ପୁଷ୍କରେଣ ସପ୍ରସେହ ବିନିର୍ଗତ। ଭଗବାନ ଯେତେବେଳେ ଖେଳୁଛନ୍ତି ହାତୀ ସହିତ, ହାତୀର କ୍ରୋଧ ବଢ଼ି ବଢ଼ିକା ଯାଉଛି। ତେଣୁ ଏଠି କୁହାଯାଉଛି ଯେ ତମ କହିଲେ କୃଷ୍ଣ ଅଚକ୍ଷାଣ ଦେଖିପାରୁନାହିଁ, ସେ ଭଗବାନ ଲୁଚି ଯାଉଛନ୍ତି ସେ ପାଦ ପାଖରେ, ତେଣୁ ହାତୀକୁ ଦେଖାଯାଉ ନାହିଁ, ଏତେ ବିରାଟ ଶରୀର ରହିଛି, ଛୋଟ ଛୋଟ ଆଖି ସେ ଦେଖିପାରୁନାହିଁ। ଆମର ଶିଶୁବୃନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ ଯଦି ତାକୁ ବଡ଼ ଆଖି ଦିଆଯାଇଥାନ୍ତା ତାହାର ବହୁତ ଗର୍ବ ହୋଇଥାନ୍ତା, ଏତେ ବିରାଟ ଶରୀର ତାର ରହିଛି, ତେଣୁ ଭଗବାନ ତାକୁ ଛୋଟିଆ ଛୋଟିଆ ଆଖି ଦେଇଛନ୍ତି, ସେ ଠିକ୍ ଭାବରେ ଦେଖିପାରିବ ନାହିଁ, ତେଣୁ ସେ ଦେଖିପାରୁନାହିଁ, ଅଚକ୍ଷାଣ ଦେଖିପାରୁନାହିଁ, ତେଣୁ କ୍ରୋଧ ତାର ବଢ଼ିଯାଉଛି, ସଂକ୍ରୋଧ କୁପିତ ଘ୍ରାଣ ଦୃଷ୍ଟି କେବଳ ଘ୍ରାଣ ମାଧ୍ୟମରେ ସେ ଜାଣିପାରୁଛି ଏଇଠି ଅଛନ୍ତି ବୋଲି। ଘ୍ରାଣେନ ଅବଘ୍ରାଣେନ ଦୃଷ୍ଟି ଦର୍ଶନ ଦେଶ, ଘ୍ରାଣ ମାଧ୍ୟମରେ ସେ ଦେଖିଲା ଭଳିଆ ହେଉଛି। ତେଣୁ ସ କହିଲେ ଗଜ ପୁଷ୍କରେଣ ଶୁଣ୍ଢାଗ୍ରେଣ କେଶବଂ ପରାମୃଷତ। ତେଣୁ ଭଗବାନ ଏଇଭଳି ଭାବରେ ବୁଲି 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 ତାକୁ ଖେଳି ଖେଳି ଖେଳିକି ଭଗବାନ ଅନ୍ତିମରେ ଧରା ପଡ଼ିଲେ, ଯେମିତି ଯଶୋଦା ମା ତାଙ୍କୁ ମା କୃଷ୍ଣଙ୍କୁ ଧରିଲେ। କ'ଣ ସେ ଶ୍ଳୋକ କ'ଣ ସେ ଇଏ କ'ଣ ନମାମି ସ୍ୱରଂ ସା ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ଭ୍ରାଜମାନଂ ଯଶୋଦାଭିୟୋଲୋକଲା ଧାବମାନଂ ପରାମୃଷ୍ଟଂ ଅତ୍ୟନ୍ତ ତଦୃତ୍ୟ ଗୋପ୍ୟା। ତେଣୁ ଭଗବାନ ମା ଯଶୋଦା ପୁଣି ଧରିଲେ ପରାମୃଷ୍ଟଂ, ସେଭଳି ଭାବରେ ଭଗବାନ ଆ ସହିତ ଖେଳିଲେ ମଧ୍ୟ ସିଏ ମଧ୍ୟ ଧରିଲା, ଶୁଣ୍ଢରେ ଧରିଲା, ଶୁଣ୍ଢକୁ କୁହାଗଲା ପୁଷ୍କରେଣ। ପୁଷ୍କରେଣ ଶବ୍ଦ ବ୍ୟବହାର କାହିଁ କରାଗଲା, ଆଶ୍ଚର୍ଯ୍ୟ କଥା, ପୁଷ୍କରେଣକ ଶୁଣ୍ଢର ଅଗ୍ରରେ, ଶୁଣ୍ଢର ଅଗ୍ରରେ ପୁଷ୍କରେଣ ବୋଲି ତାକୁ ଶବ୍ଦ ବ୍ୟବହାର କରାଯାଉଛି, ଆମେ କହିବା ତା'ର ତାତ୍ପର୍ଯ୍ୟ। କେଶବଂ ପରାମୃଷ୍ଟ, କେଶବଂ କୃଷ୍ଣ କହିଲା ନାହିଁ, କୁହାଗଲା ନାହିଁ, କେଶବଂ କୁହାଗଲା, ତେଣୁ କେଶବଂ ପରାମୃଷତ ଭଗବାନ କୃଷ୍ଣଙ୍କୁ ସେ କେଶବଙ୍କୁ ସେ ଧରିଦେଲେ ପରାମୃଷ୍ଟତ ଶୁଣ୍ଢରେ ଦୂତବାନ ସହ ଶ୍ରୀକୃଷ୍ଣଶ୍ଚ ପ୍ରସହ୍ୟ କହିଲେ ବଳେନ ବିନିର୍ଗତ ଶୁଣ୍ଢାଗ୍ରାତ ବହିର୍ଗତ ବହୁଅ। ପୁଣି ଭଗବାନ ମଧ୍ୟ ସେ ଧରିଦେଲେ ମଧ୍ୟ ଭଗବାନ ପୁଣି ବାହାରି ପଡ଼ିଲେ, ଗୋଟେ ଥର ବାହାରି ପଡ଼ିଦେଲେ ପୁଣି ଦ୍ୱିତୀୟ ଥର ପାଇଁ ବାହାରି ପଡ଼ିଲେ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ଅଚକ୍ଷାଣୁ ଅପଶ୍ୟନ୍ ପଶୁତ୍ୱାତ୍ ଘ୍ରାଣ ଦୃଷ୍ଟି ଗନ୍ଧନୈବ ଜାନନ୍ ପୁଷ୍କରେଣ ଶୁଣ୍ଢାଗ୍ରେଣ ପରାମୃଷତ୍ୟଂ ଜଗ୍ରାହ ଇତି ସ୍ୱ ସୁୟ ଖେଳାନ୍ତରମ୍ ଲୋକାନ୍ ଦଶୈଷ୍ୟନ୍ କୃଷ୍ଣ ସ୍ୱ ମେକବାରମ୍ ତତ୍ ଉତ୍ସାହ ବର୍ଦ୍ଧନାର୍ଥ ଗ୍ରାହ୍ୟଶ୍ୟାମ ଇତି ଭାବ। ଭଗବାନ କ'ଣ କଲେ ନା, ଏଇ ଯେଉଁ ଶୁଣ୍ଢ ଅଗ୍ରରେ ଭଗବାନ ଚାହିଁକିରି ଧରାଦେଲେ, ନହେଲେ ସେ କ'ଣ ଧରିପାରିଥାନ୍ତା କି? କିନ୍ତୁ ହାତୀ ଭାବୁଛି କ'ଣ, ମୁଁ ଧରିଦେଲି, ଏ ମୋ ଶକ୍ତିରେ ମୁଁ ଧରିଦେଲି, କିନ୍ତୁ ସେ ଜାଣୁନାହିଁ ସେ ଭଗବାନ ନିଜେ ଧରା ଦେଇଛନ୍ତି ବୋଲି, ସେ ଜାଣିପାରୁନାହିଁ। କିନ୍ତୁ ଲୋକମାନେ ଦେଖି ତାଙ୍କ ଜଗ୍ରା ଇତି ସ୍ୱୟ ଖେଳାନ୍ତରମ୍, ଭଗବାନ ଖେଳିଲେ କିଛି ସମୟ ଖେଳିଲେ, ତା ସହିତ ଖେଳିକି ତାପରେ ଧରା ପଡ଼ିଲେ, ତେଣୁ ଲୋକାନ୍ ଦର୍ଶଇଛନ୍ କୃଷ୍ଣ, ଲୋକମାନେ ସେଠି ରହିଛନ୍ତି ନା, ଦର୍ଶକ ବୃନ୍ଦ ରହିଛନ୍ତି, ସେମାନେ ଦେଖୁଛନ୍ତି। ହଁ, କାଳିୟ ବିଷଧର ଗଞ୍ଜନ ହେ ଜନରଞ୍ଜନ ହେ ଜନରଞ୍ଜନ ଯଦୁକୋଳ ନଳିନ ଦିନେଶ ଜୟ ଜୟ ଦେବ ହରି ହରେ ଜୟ ଜୟ ଦେବ। ଆଜି ବହୁତ ବଡ଼ ଆନନ୍ଦର କଥା ଯେ ଆଜି ମହା କ'ଣ କ'ଣ ମହାପ୍ରସାଦ ଗୋବିନ୍ଦ ଆଜି ବୋଲା ହବାର ନାହିଁ, କିନ୍ତୁ ଘଣ୍ଟ ବାଜିବାର ନାହିଁ। ତେଣୁ ଆମର ଓଁ ନମ ଭଗବତ ବାସୁଦେବ ଚାଲିବ, କିଛି ଅସୁବିଧା ନାହିଁ, ଭଗବାନ ଦର୍ଶନ ହେବା ପର୍ଯ୍ୟନ୍ତ। ଆଜି ଭଗବାନ ବ୍ୟବସ୍ଥା କରିଛନ୍ତି ଏ କଥା ଶ୍ରବଣ କରି, ଏଇ ଆଜି ଆମର ଆଜି ପ୍ରସାଦ, ଇଏ ହେଉଛି ଆତ୍ମାର ପ୍ରସାଦ। ଶରୀର ପ୍ରସାଦ ମିଳୁଥିଲା 9ଟାରେ, ଆଜି ମିଳିବାର ନାହିଁ, ତେଣୁ ଆଜି କାହାର ବ୍ୟଗ୍ରତ ନାହିଁ, ସମସ୍ତେ ଶୋଇପଡ଼ିଥିଲେ ଚଳିବ, କିଛି ଅସୁବିଧା ନାହିଁ, ଯିଏ ଜାଗ୍ରତ ରହିବେ ଶୁଣିପାରିବେ ଶୁଣିବେ। ତେଣୁ ଆମେ ବ୍ୟଗ୍ର ହେଉଥିଲୁ, ମାନେ ଘଣ୍ଟା ବାଜିଯିବ, ତେଣୁ ଭଗବାନ ସେ ଖବର ଧରିନା ନା ଆଜି ଘଣ୍ଟା ବାଜିବାର ନାହିଁ। ତଥାପି ଆମେ ବେଶୀ ସମୟ କରିବା ନାହିଁ, କାରଣ ସମସ୍ତଙ୍କ ବିଭିନ୍ନ କାର୍ଯ୍ୟ ସବୁ ରହିଛି, ଆଜି ୱାର୍କିଂ ଡେ। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ଭଗବାନଙ୍କ ଏ ଲୀଳା ମାଧ୍ୟମରେ, ଲୋକମାନେ ଆନନ୍ଦିତ ହେଉଛନ୍ତି। ଆମର ଗଜରାଜ କହୁଛନ୍ତି, ଆଉ ଜଣେ ଗଜରାଜ ଭଗବାନ ଭକ୍ତ, ଇଏ ଗଜରାଜ ଭଗବାନଙ୍କର ଶତ୍ରୁ ହିସାବରେ କାର୍ଯ୍ୟ କରୁଛି। ଆଉ ଜଣେ ଗଜରାଜ ଥିଲେ ଭଗବାନ ଭକ୍ତ, ସେ ଯେଉଁ ସ୍ତୁତି କରିଛନ୍ତି ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ, ତା ଦେହରେ ଗୋଟିଏ ସ୍ତୁତିରେ ଏକଥା କୁହାଯାଇଛି, ଆନନ୍ଦ ସେମାନେ ଯେଉଁମାନେ ଭଗବାନ କଥା କୁହନ୍ତି ସେମାନେ ଆନନ୍ଦ ସାଗରରେ ମଗ୍ନ ହୋଇଯାଆନ୍ତି। ଭଗବାନ କଥାରେ ଶ୍ରବଣରେ ଆନନ୍ଦ, କୀର୍ତ୍ତନରେ ଆନନ୍ଦ, ସବୁଥିରେ ଆନନ୍ଦ। କିନ୍ତୁ ଯେଉଁମାନେ ଆନନ୍ଦ ପାଇପାରୁନାହାନ୍ତି, କାହିଁକି ପାଇପାରୁନାହାନ୍ତି ମୁଁ ଜାଣିପାରୁନି ଅବଶ୍ୟ। ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଯେ, ସେ କହୁଛନ୍ତି, ଆଉ ଜଣେ ଗଜ କହୁଛନ୍ତି, ଇଏ ଗଜ ନୁହଁ, ସେ କହୁଛନ୍ତି, ଏକାନ୍ତି ନୋଜସ୍ୟ ନ କଞ୍ଚନାର୍ଥ ବାଞ୍ଛନ୍ତି ଯେବେଇ ଭଗବତ ପ୍ରପନ୍ନଃ ଅତ୍ୟଦ୍ଭୁତଂ ତଚ୍ଚରିତଂ ସୁମଙ୍ଗଳଂ ଗାୟନ୍ତ ଆନନ୍ଦ ସମୁଦ୍ର ମଗ୍ନା। ଭଗବାନଙ୍କର ଏଭଳି ଲୀଳା, ଏକାନ୍ତିନ ଯେଉଁମାନେ ଶୁଦ୍ଧ ଭକ୍ତ, ତାଙ୍କର ଆଉ କୌଣସି ଆବଶ୍ୟକତା ନାହିଁ, କିଛି ଚିନ୍ତା କରନ୍ତି ନାହିଁ, ନ କଞ୍ଚନାର୍ଥ ବାଞ୍ଛନ୍ତି, କିଛି ଚିନ୍ତା ବାଞ୍ଛନା କରନ୍ତି ନାହିଁ, ସେ ଭଗବତ ପ୍ରପନ୍ନା ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି, ସେମାନେ ଅତ୍ୟଦ୍ଭୁତମ୍ ତ ଚରିତଂ ସୁମଙ୍ଗଳମ୍। ଆଜି ଆମେ ସେହି ଭଗବାନଙ୍କର ଚରିତ, ସୁମଙ୍ଗଳ ଚରିତ, ଅତ୍ୟଦ୍ଭୁତମ୍ ଚରିତ ଗାନ କରୁଛେ, ତେଣୁ ଗାୟନ୍ତ ଆନନ୍ଦ ସମୁଦ୍ର ମଗ୍ନା, ସେମାନେ ଆନନ୍ଦ ସମୁଦ୍ରରେ ମଗ୍ନ ହୋଇଯାଇଥାନ୍ତି। କିନ୍ତୁ ଏଇଟା ଆନନ୍ଦ ପ୍ରାପ୍ତ କାହିଁ ହୋଇପାରୁନାହାନ୍ତି କିଏ କହିପାରିବେ? ଯେଉଁମାନେ ଆନନ୍ଦ ପାଇପାରୁନାହାନ୍ତି କାହିଁକି ଆନନ୍ଦ ପାଇପାରୁନାହାନ୍ତି? ଆମକୁ ନିୟମ କରିବାକୁ ପଡ଼ୁଛି, ଆସି ଶୁଣିବ, ଏସବୁ ନିୟମ ରହିଛି, ଇସ୍କନ ନିୟମ, ଭାଗବତ ଶୁଣିବ, ଏଇଟା ମଷ୍ଟ, ଏସବୁ ନିୟମକୁ ପାଳନ କରିବାକୁ ପଡ଼ୁଛି, କାହିଁକି ସେମାନଙ୍କର ଆଗ୍ରହ କାହିଁକି ଆସୁନାହିଁ କିଏ କହିପାରିବେ? ଏ ତ ଆନନ୍ଦ କଥା, କାହିଁକି ସେମାନେ ଆନନ୍ଦ ପାଇପାରୁନାହାନ୍ତି? ସ୍ୱୟଂ ଆନନ୍ଦ ମଧ୍ୟ ଆନନ୍ଦ ପାଇପାରୁନାହାନ୍ତି, କ'ଣ କାରଣ? କ'ଣ ଭୁଲି ଯାଇଛନ୍ତି? ଏ ତ ଆନନ୍ଦ କଥା, ତାହେଲେ ସେ ଆନନ୍ଦ ପାଇବା କଥା ଭୁଲି ଯାଇଛନ୍ତି, ପୁଣି ଜାଣିପାରି ଆମେ କହୁଛୁ ଭଗବାନ ବିଷୟରେ, ଆନନ୍ଦ କାହିଁକି ପାଇପାରୁନାହାନ୍ତି? ପରିଶ୍ରମ, ମୋର ପ୍ରଶ୍ନ ହେଉଛି କାହିଁକି ଆନନ୍ଦ ପାଇପାରୁନାହାନ୍ତି? ନା, ସେଇଟାକୁ ଆମ ଭକ୍ତିର ସାମୃତ୍ୟରେ ସିନ୍ଧୁରେ ବର୍ଣ୍ଣନା କରିଛନ୍ତି ରୂପ ଗୋସ୍ୱାମୀ। ଯଦିଓ ଭଗବାନ ନାମ ରୂପ ଗୁଣ ଲୀଳା ବହୁତ ଆନନ୍ଦଦାୟକ, କିନ୍ତୁ ତଥାପି ଯେମିତି ଉଦାହରଣ ହେଉଛି ମିଶ୍ରୀ ବା ଚିନି, ମିଠାଟା ମିଠା ମିଠା ଲାଗିବ ସମସ୍ତଙ୍କୁ, କିନ୍ତୁ ଯେଉଁମାନଙ୍କର କାମର ରୋଗ ହେଇଛି, ଜଣ୍ଡିସ ରୋଗ ହେଇଛି, ତାଙ୍କୁ କେମିତି ଲାଗିବ? ତାଙ୍କୁ ପିତା ଲାଗିବ, ତାଙ୍କୁ ମିଠା ଲାଗିବ ନାହିଁ। କିନ୍ତୁ ମିଠା ନ ଲାଗିଲେ ମଧ୍ୟ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସେଇଟା ତାଙ୍କର ଔଷଧ, ସେଇଟା ଯଦି ସେମାନେ ପାନ କରି ଚାଲିବେ ତାହେଲେ ଗୋଟେ ସମୟରେ ତାଙ୍କର କାମର ରୋଗ ଦୂର ହେବ ଏବଂ ସେମାନେ ମିଷ୍ଟତା ଅନୁଭବ କରିବେ। ତେଣୁକରି ନିୟମ ରଖାହେଇଛି, ଯେଉଁମାନେ ଭଲ ଲାଗୁ କି ନ ଲାଗୁ ସେ ଶୁଣିବେ, ଶୁଣିଲେ ଆସ୍ତେ ଆସ୍ତେ ସେ କଥାର ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦନ୍ତ ସ୍ତୋହି ଅଭଦ୍ରାଣୀ ବିଧୁନତି ସୁତ ସତା। ଏଇସବୁ ଆମ ହୃଦୟ ଭିତରେ ସବୁ ମଇଳା ଥିବାରୁ ଏଇଟା ଆମେ ଭଗବାନ କଥା ଆମକୁ ଭଲ ଲାଗୁନାହିଁ, ସେଥିପାଇଁ ନିୟମ ରହିଛି ସମସ୍ତେ ଶୁଣିବେ, ଆଟେଣ୍ଡାନ୍ସ ଦେବାକୁ ପଡ଼ିବ। ଯେମିତି ଚାକିରି କରୁଛନ୍ତି ଆଟେଣ୍ଡାନ୍ସ ଦେଉଛନ୍ତି, ସେମିତି ଭାବରେ ଇସ୍କନର ନିୟମ ରହିଛି, ଭାଗବତ କଥା ହେଉଛି ମାନେ ଆଟେଣ୍ଡାନ୍ସ ପଡ଼ିବ, ଯେ ଗ୍ରହଣ ନ କଲେ ତାଙ୍କ ପାଇଁ ଦଣ୍ଡ ବିଧାନ କରାଯିବ, ଏଭଳି ସବୁ ନିୟମ ରହିଛି। ଯାହା ହଉ, ଏଇଭଳି ଭାବରେ ସପ୍ତମ ନମ୍ବର ଶ୍ଳୋକରେ କୁହାଯାଉଛି ଭଗବାନ ଖେଳୁଛନ୍ତି ଗଜରାଜ ସହିତ। ତେଣୁ ଏଠି ଯେଉଁ ଶବ୍ଦ ବ୍ୟବହାର କରାଗଲା କେଶବ, କେଶବ ଶବ୍ଦ କାହିଁକି କୁହାଗଲା? ନା କେଶୀ ନିୟୁ ସୁଦନମ ଇତି, କେଶୀ ଦୈତ୍ୟକୁ ଯିଏ ହତ୍ୟା କରିଥିଲେ ସେଇ କେଶବ। ଆଚ୍ଛା, ଶୁଣ୍ଢରେ ଧରିଦେଲେ, କୃଷ୍ଣଙ୍କୁ ଧରିଲେ କହିଲେ ପୁଷ୍କର କଲି କାହିଁକି କୁହାଗଲା? ପୁଷ୍କର ତ ଫୁଲ, ପୁଷ୍କର ବୋଲି କାହିଁକି କୁହାଗଲା? ନା ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ଲେଷଣ ତାର ଅର୍ଥ ହେଉଛି ତସ୍ୟ ଶ୍ରୀମଦ ଅଙ୍ଗେ କମଳବତ କୋମଳତା ଗତନୀତି ଧ୍ୱନିତ, ଭଗବାନଙ୍କ ଅଙ୍ଗସ୍ପର୍ଶରେ କଠିନ ଶୁଣ୍ଢ ରହିଛି ସେ ମଧ୍ୟ କୋମଳ ହୋଇଗଲା, ସେଥିପାଇଁ ପୁଷ୍କର ଶବ୍ଦ ବ୍ୟବହାର କରାଯାଉଛି। ସୁଖଦେବ ଗୋସ୍ୱାମୀ ଏସବୁ ଜାଣିପାରୁଛନ୍ତି, ପୁଷ୍କର ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଗଜରାଜ କୁବୁଳା ପିଢ଼ ସହିତ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଆମର କଥାକୁ ଏଇଠି ବିଶ୍ରାମ ଦେବା, ସମୟ ହୋଇଗଲା 9:15। ସ୍ୱରୂପ ଲକ୍ଷଣ, ତଟସ୍ଥ ଲକ୍ଷଣ, ସ୍ୱରୂପ ଲକ୍ଷଣ ହେଉଛି ଭଗବାନଙ୍କର ରୂପ। ଆମେ କହିଲେ ମହାପୁରୁଷଙ୍କ 32 ଲକ୍ଷଣ ରହିଛି ରୂପ, ଭଗବାନ ରୂପରୁ ଜଣାପଡ଼ିବ ସ୍ୱରୂପ ଲକ୍ଷଣ। ଯେମିତି ଆମେ ଶୁଣୁଥିଲେ ଭଗବାନ ପାଦପଦ୍ମରେ ରହିଛି ଚିହ୍ନ, ରହିଛି 19 ଚିହ୍ନ ରହିଛି, ଏସବୁ ତାଙ୍କର ସ୍ୱରୂପ ଲକ୍ଷଣ, ସ୍ୱରୂପ ଲକ୍ଷଣ। ଆଉ ତଟସ୍ଥ ଲକ୍ଷଣ କହିଲେ କାର୍ଯ୍ୟ ଦ୍ୱାରା ଜ୍ଞାନ, ଏଇଟା ହେଉଛି ତଟସ୍ଥ ଲକ୍ଷଣ। ଭାଗବତମ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି, ଜନ୍ମାଦ୍ୟଶ ଯତ ଅନ୍ୟାଦି ତର୍ଥ ସାର୍ଥେଶୁ ଅଭିଜ୍ଞ ସ୍ୱରାଟ ତେନେ ବ୍ରହ୍ମରୁଦା ଯାଦି କବେ ମୁହନ୍ତି ଯତ୍ ସୁରେହ ତେଜ ବାହାରି ମୁଦାଂ ଯଥା ବିନିମୟ ଯତ୍ର ତ୍ରିଶକ ମୂଷା ଧାମ୍ନା ସ୍ୱେନ ସଦା ନିରସ୍ତ ପୁଅକଂ ସତ୍ୟଂ ପରଂ ଧୀମହି। ଇଏ ହେଉଛି ପରମ ସତ୍ୟ, ଇଏ ହେଉଛି ସ୍ୱରୂପ ଲକ୍ଷଣ ଭଗବାନଙ୍କର। 32 ଲକ୍ଷଣ ରହିଛି ମହାପୁରୁଷଙ୍କର, ଏଥିରୁ ଏ ସ୍ୱରୂପ ତାଙ୍କ ରୂପ ହେଉଛି ସେଇଭଳି ଭାବରେ ସ୍ୱରୂପ ଲକ୍ଷଣ। ତଟସ୍ଥ ଲକ୍ଷଣ କହିଲେ କାର୍ଯ୍ୟ ଦ୍ୱାରା ଜ୍ଞାନ, ଏଇଟାକୁ ତଟସ୍ଥ କୁହାଯାଏ। ଯେମିତି ଜନ୍ମାଦି ଅଶ୍ୟ ଯତଠୁ ଆରମ୍ଭ କରି ଆଉ ଯାହା ସବୁ ଏଇଠୁ ଭଗବାନଙ୍କର କାର୍ଯ୍ୟ, ଏସବୁ ସୃଷ୍ଟି କରୁଛନ୍ତି ସେ, ଜନ୍ମାଦି ଅଶ୍ୟ ଯତ ଅନ୍ୟା ସେସବୁ ଜାଣନ୍ତି, ଅନ୍ୟବାଦ ଇତର ଅଭିଜ୍ଞ, ସେ ହେଉଛନ୍ତି ସ୍ୱରାଟ, ସେ ହେଉଛି ପୂର୍ଣ୍ଣ ସ୍ୱାଧୀନ। ତେଜ ବାହାରି ମୃଦାଙ୍ଗ, ଏଇ ଭୌତିକ ଜଗତରେ ଯାହା ଦେଖୁଛେ ସବୁ ମାଟି ପାଣି ଏବଂ ଅଗ୍ନି, ଆର ବିନିମୟରେ ଏସବୁ କାର୍ଯ୍ୟ ସବୁ ହେଉଛି। ଯେଉଁ ବାହାରି ମୃତ ଯଥା ବିନିମୟ ଯତ୍ର ତ୍ରିଶକ ମୂଷା, ଏ ତ୍ରିଶକ ଯେଉଁ ରହିଛି ଅମୃଷା, ଇଏ ସତ୍ୟଙ୍କ ଠାରୁ ଆସିଛି, ଇଏ ମଧ୍ୟ ସତ୍ୟ ଅମୃଷା ମିଥ୍ୟା ନୁହଁ, ଶୀର୍ଷକ ମୂଷା ଧାମ୍ନା ସ୍ୱେନ ଭଗବାନ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ସବୁ ଶକ୍ତି ରହିଛି ନିରସ୍ତ କୁହକଂ ନିରସ୍ତ କୁହକ ହେଲେ ମାୟା ଭଗବାନଙ୍କୁ ଆବୃତ କରେ ନାହିଁ ଭଗବାନ ମାୟାକୁ ନିଜ ଅଧୀନରେ ରଖିଛ ନିରସ୍ତ କୁହକଂ ତେଣୁ ଇଏ ସବୁ ଭଗବାନଙ୍କର କାର୍ଯ୍ୟ ହେଉଛି ତଟସ୍ଥ ଲକ୍ଷଣ ତେଣୁ ସତ୍ୟଂ ପରଂ ଇଏ ହେଉଛି ତାଙ୍କର ସ୍ୱରୂପ ଲକ୍ଷଣ ତାଙ୍କର ରୂପ ରହିଛି ଓ ସୁନ୍ଦର ରୂପ ସଚ୍ଚିଦାନନ୍ଦ ରୂପ ରହିଛି ବେଣୁ କଣନ୍ତମରବିନ୍ଦ ଦଳାୟତାଖ୍ୟଂ ବରହାବତଂ ସମାସିତା ମୁନ୍ଦ ସୁନ୍ଦରାଙ୍ଗଂ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ଏ ଭଗବାନ ରୂପ ଏହି ସ୍ୱରୂପ ଲକ୍ଷଣ ତେଣୁ ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ ଏହି ଦୁଇଟି ବସ୍ତୁର ଆମେ ବସ୍ତୁକୁ ଜାଣିବା ବସ୍ତୁର ଏହି ଦୁଇଟି ଲକ୍ଷଣରୁ ବସ୍ତୁ ବିଷୟରେ ଆମେ ଜ୍ଞାନ ପ୍ରାପ୍ତ ହେବା ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶିଳପାଲ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ତାଇ ଗୌର ପ୍ରମାନନ୍ଦେ ପ୍ରଭୁ ଶିଳପାଲ ମହାରାଜ କି ହରେ କୃଷ୍ଣ ବନ୍ଦ କରିଦେବ।